श्रीमद्भगवद्गीता सप्तदशाध्याय श्लोक 40 तस्मादम् इति उदाहृत्य तस्मादोमित्युदाहृत्य यज्ञदानतपक्रिया प्रवर्तन्ते विधानोक्तः सततं ब्रह्मवादिनां उदाहृत्य निर्देश हुई यज्ञ यज्ञ दान दान तप तपस्या क्रिया क्रिया व कर्म प्रवर्तन्ते आरंभ हुए विधान विधानोक्ता शास्त्र निर्देश समझाई सततम सर्वदा ब्रह्मवादिना ब्रह्मवादिना कर ଏହିପରି ବ୍ରହ୍ମବାଦୀମାନେ ପରମେଶ୍ୱରଙ୍କୁ ଲାଭ କରିବା ନିମିତ୍ତ ଯଜ୍ଞ ଦାନ ଓ ତପ କର୍ମ ଆଦି ସର୍ବଦା ଓଙ୍କାର ଉଚ୍ଚାରଣ କରି ଆରମ୍ଭ କରନ୍ତି। ଭାରତରେ କହିଅଛି ଯେ ଓଂ ତା ବିଷ୍ଣୁ ପରମ ପଦମ ଅର୍ଥାତ୍ ବିଷ୍ଣୁଙ୍କର ପାଦପଦ୍ମ ପରମ ପଦ ଅଟେ। ପରମପୁରୁଷ ଭଗବାନ ନିମିତ୍ତ ସମସ୍ତ କର୍ମ କଲେ ମାନବ ସମସ୍ତ କର୍ମରେ ନିଶ୍ଚୟ ସିଦ୍ଧିଲାଭ କରିବ। ତେଣୁ ଏ ସତ୍ୟ ଶ୍ରଦ୍ଧା ହେଉଛି ଶ୍ରଦ୍ଧା ଉପରେ ଉଦାହରଣ ଦେବ। ଆମେ ଭୌତିକ ଜଗତରେ ଆପଣ ଦେଖିବେ ତିନି ଗୁଣ ବିଷୟରେ ଭଗବଦ୍ଗୀତା ତୃତୀୟଧ୍ୟାୟରୁ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ସବୁ ଅଧ୍ୟାୟରେ କିଛି ନା କିଛି ଏଇ ତ୍ରିଗୁଣ ବିଷୟରେ କୁହାଯାଉଛି। କାରଣ ଏ ଭୌତିକ ଜଗତରେ ଆମେ ଯାହା ଦେଖିବା ସବୁ କିଛି ତ୍ରିଗୁଣ ବିଷୟରେ। ତେଣୁ ଅନ୍ତିମରେ ଭଗବାନ ସବୁକିଛି କହିଯାଇକରି ଅନ୍ତିମରେ କହିବେ ନ ତଦସ୍ତି ପୃଥିବ୍ୟାଂ ବା ଦେବୀ ଦେବେଶ୍ୱର ନୁହଁ ସପ୍ତମ ପ୍ରକୃତି ଯାଇ ନୃତ୍ୟ ଯଦି ବିଶ୍ୱାସ ତ୍ରିଗୁଣୀ ଏମିତି କିଛି ଜିନିଷ ନାହିଁ ଯାହା ଏ ତିନି ଗୁଣରୁ ମୁକ୍ତ ଅଛି। ଆଉ କେତେ କହିବେ ଯେତେ ଯାହା କହିଲେ ମଧ୍ୟ ଆମର ବିଶ୍ୱନାଥ ଚକୁର୍ଥାକୁ ଏ ଅଷ୍ଟାଦଶ ଅଧ୍ୟାୟ 18:40 ଶ୍ଳୋକରେ ଏଇ ଶ୍ଳୋକଟିର ବିଶ୍ୱନାଥ ଚକୁର୍ଥାକୁ ଭାଷ୍ୟ ଦେଇ କହୁଛନ୍ତି। ବହୁତ ଗୋଟେ ଲିଷ୍ଟ ଦେଇଛନ୍ତି ବିଷୟ ପଦାର୍ଥ ସ୍ଥାନ କାଳ ପାତ୍ର ଏସବୁ ବିଭିନ୍ନ ଗୁଣର କିଭଳି ଭାବରେ ତାର ସବୁ ରହିଛି ବିଭିନ୍ନ ଗୁଣ ଦ୍ୱାରା କିଭଳି ଭାବରେ ସେ ପ୍ରଭାବିତ ହୋଇଛି। ତେଣୁ ଭଗବାନ ଆଉ କେତେ କହିବେ ତିନି ଗୁଣ ବିଷୟରେ ଅତିବେଳେ ରାଷ୍ଟ୍ରପତି ନ ସଦସ୍ୟ ଆଉ କିଛି ଏମିତି ନାହିଁ। ଏ ଭୌତିକ ଜାଗତ ହଉ ପୃଥିବୀ ହଉ ବା ପୃଥିବୀ ଉପରେ ସ୍ୱର୍ଗଲୋକ ଖେଳି ହଉ ଯେଉଁଠି ଏ ତ୍ରିଗୁଣରୁ କେହି ମୁକ୍ତ ଅଛି ସମସ୍ତେ ତ୍ରିଗୁଣରେ ବନ୍ଧା ହେଇକି ଅଛି। ତେଣୁ ବିଶେଷ ଭାବରେ ଏଇ ଯେଉଁ ସପ୍ତଦଶ ଅଧ୍ୟାୟରେ ଶ୍ରଦ୍ଧା ଶ୍ରଦ୍ଧା ବିଷୟରେ କୁହାଯାଉଛି। ଶ୍ରଦ୍ଧାଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଶ୍ରଦ୍ଧା। ତେଣୁ ଯେଉଁମାନଙ୍କର ଶ୍ରଦ୍ଧା ନାହିଁ ଅନ୍ତିମରେ ସେ କଥା କହିବେ ଅଶ୍ରଦ୍ଧା ଉତ୍ତମ ଦତ୍ତମ ତପସ୍ ତତ୍ତମ ଉତ୍ତମ ଚଗତ ଅସତ୍ ଇତ୍ୟୁଚ୍ଚତେ ପ୍ରୋକ୍ତ ନଚତ୍ୟ ନ ଇଏ। ଯେଉଁମାନଙ୍କର ଅଶ୍ରଦ୍ଧାର ସହିତ କିଛି କାର୍ଯ୍ୟ କରୁଛନ୍ତି ସେ କୌଣସି ଫଳ ପ୍ରାପ୍ତ ହେବେ ଏ ଜନ୍ମରେ ପ୍ରାପ୍ତ ହେବେନି କି ପରଜନ୍ମ ପ୍ରାପ୍ତ ହେବେନି। ତେଣୁ ଶ୍ରଦ୍ଧା ହେଉଛି ବହୁତ ବଡ଼ ଜିନିଷ ଶ୍ରଦ୍ଧା ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ ଚତୁର୍ଥ ମଧ୍ୟରେ କୃଷ୍ଣଜୀ କହିବା ବିଷୟରେ ଶ୍ରଦ୍ଧା କହୁଛନ୍ତି। ଶ୍ରଦ୍ଧା କହିଲେ ଆମର ବୁଝିବା କିଛି ଆଗ୍ରହ ରହିଛି ବା ଏସବୁ ପ୍ରକୃତି ଶ୍ରଦ୍ଧା ଶବ୍ଦ ଅର୍ଥ ହେଉଛି ବିଶ୍ୱାସ ଆପଣମାନଙ୍କର କିଛି ବିଶ୍ୱାସ ଅଛି ଯେଉଁଥିପାଇଁ କି ଏଠିକି ଆସିଲେ ଏଠିକି ଆସିବା ପୂର୍ବରୁ आफूले विश्वास नथिला आश्रम नथिला यो त विश्वास होला त्यतिकै आश्रम श्रद्धादेखि श्रद्धा आरम्भ गर्नु तर यो श्रद्धा रहेछ यी तिनै गुणा भित्र रहेछ श्रद्धा सत्यगुण श्रद्धा हेपारे रजगुण श्रद्धा हेपारे तमगुण श्रद्धा हेपारे कारण जेहेतु आम तिनी गुण भितर अच्छे ଯେଉଁମାନଙ୍କ ତମଗୁଣ ଏବଂ ରଜଗୁଣ ରହିଛି ଶ୍ରଦ୍ଧା ରହିଛି ସେମାନେ ଭଗବାନଙ୍କର ଆରାଧନା ସେମାନେ କରିବେନି ବା ଏଭଳି ସତ୍ସଙ୍ଗ ଭଗ ସଙ୍ଗୀଙ୍କର ସଙ୍ଗ ସେମାନେ ପ୍ରାପ୍ତ ହୋଇପାରିବେନି କାରଣ ସେମାନେ ତ ବିଭିନ୍ନ ପ୍ରକାର ଦକ୍ଷ ରାକ୍ଷସ ଭୂତ ପ୍ରେତ ଇତ୍ୟାଦି ଏସବୁଥିରେ ଏକମାତ୍ର ରହିବେ ଆମର ଯେଉଁ ଆମର ଇସ୍କନର ପ୍ରସାଦ ମିଳୁଛି କିନ୍ତୁ ଅନ୍ୟ ବିଭିନ୍ନ ମନ୍ଦିରମାନଙ୍କୁ ମଧ୍ୟ ପ୍ରସାଦ ମିଳୁଛି ଯିଏ ଜାଣିନାହାନ୍ତି ସେ କହୁଛି ନା ଏଠି ମିଳୁଛି ସେଠି ମିଳୁଛି ତମଙ୍କ ମନ୍ଦିରରେ ମିଳୁଛି ତମଙ୍କ ମନ୍ଦିରରେ ମିଳୁଛି କିନ୍ତୁ ଏହା ଭିତରେ ଯେ କେତେ ତଫାତ ରହିଛି ସେଟା ସେମାନେ ବୁଝିପାରିବେନି ବାହାରେ କହିଲେ ପ୍ରସାଦ ତ ଏଠି ଏତେ ଟଙ୍କା ସେଠି ସେତେ ଟଙ୍କା ଏଭଳି ଭାବରେ ସେମାନେ ବିଶ୍ୱାସ କରିବେ କିନ୍ତୁ ଏ ଯେଉଁ ଭଗବାନଙ୍କ ପ୍ରସାଦ ଇଏ ଭଗବାନ ପ୍ରସାଦ ଅନ୍ୟ କୌଣସି ଦେବଦେବୀ ପ୍ରସାଦ ସହିତ ସମାନ ହେଇପାରିବନି ଏ କଥା ସେମାନେ ଜାଣିନାହାନ୍ତି ତାଙ୍କର ବିଶ୍ୱାସ ତାଙ୍କ ଶ୍ରଦ୍ଧା ସେଭଳି ଭାବରେ ରହିଛି ବିଭିନ୍ନ ମନ୍ଦିର କେତେ କାରଣ ଅଛନ୍ତି ଯେଉଁମାନେ ଇସ୍କନକୁ ଆସୁନାହାନ୍ତି ଅନ୍ୟ ସବୁ ବିଭିନ୍ନ ମନ୍ଦିର ମନ୍ଦିରକୁ ସବୁ ଯାଉଛନ୍ତି ସେ ସିଏ ଭଗବାନ ତମେ ଯେମିତି କହୁଛ ଇଏ ଭଗ ଆମେ କହୁଛୁ ସିଏ ଭଗ ଏଭଳି ଭାବରେ ତାଙ୍କର ଶ୍ରଦ୍ଧା ସେଭଳି ଭାବରେ ରହିଛି ତେଣୁ ଏ ଶ୍ରଦ୍ଧା ଯେଉଁ ଗୁଣ ବିଶିଷ୍ଟ ରହିଛି ଯେଉଁ ଗୁଣ ଅନୁସାରେ ତମ ଗୁଣ ବା ରଜଗୁଣ ବା ସତ୍ୟଗୁଣ ସେଭଳି ସେ ଭଗବାନ ତାକୁ ସେଭଳି ଭାବରେ ଶ୍ରଦ୍ଧା ଦିଅନ୍ତି ଭଗବତ ପୂର୍ବରୁ ସପ୍ତମ ଅଧ୍ୟାୟରେ ସପ୍ତମ କି ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଯେଉଁ ଯାହା ଯାହା ତମ ଭକ୍ତ ଶ୍ରଦ୍ଧା ଅର୍ଜିତ ହୋଇଛନ୍ତି ତସ୍ୟ ତସ୍ୟା ଜଳ ଶ୍ରଦ୍ଧା ତାଙ୍କ ବିଧାନ ଯେ ଯେଉଁ ଭାବରେ ଗୁଣ ଅଛି ଯାହାର ଯେଉଁ ଭଳିଆ ଶ୍ରଦ୍ଧା ରହିଛି ଭଗବାନଙ୍କ ସେଭଳିଆ ଶ୍ରଦ୍ଧା ଦିଅନ୍ତି ସତ୍ୟା ସତ୍ୟା ଯୁକ୍ତା ତସ୍ୟ ଆରାଧନା ନିହାତେ ଲଭତେ ସତ କାମା ଦୈବ ଗୀତା ନିତା ନବମ ଅଧ୍ୟାୟରେ କହୁଛନ୍ତି ଯେଉଁ ଶ୍ରଦ୍ଧା ଯେଉଁ ବିଭିନ୍ନ ଦେବାଦେବୀ ପୂଜା କରୁଛନ୍ତି କିଏ ଭୂତ ପ୍ରତି ପୂଜା କରୁଛନ୍ତି କିଏ ମନୁଷ୍ୟମାନଙ୍କୁ ମଧ୍ୟ ପୂଜା କରୁଛନ୍ତି କିଏ ଏମିତି ଅଛନ୍ତି କେତେଜଣ ତାଙ୍କର ଯେଉଁ ମଳତ୍ୟାଗ କଲା ପରେ ସେ ବିଷ୍ଠାକୁ ମଧ୍ୟ ପୂଜା କରୁଛନ୍ତି ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ତାଙ୍କର ଗୁଣ ଅନୁସାରେ ଯେଉଁଟା କି କେତେଜଣ ଶାସ୍ତ୍ର ଅନୁସାରେ କେତେଜଣ ଶ୍ରଦ୍ଧା ରହୁଛି କେତେଜଣ ଅଶାସ୍ତ୍ର ଭିତ ଲୋକ ପ୍ରଥମ ଅଧ୍ୟାୟରେ ମାନେ ପ୍ରଥମେ ପ୍ରଥମ ସେଟା ପ୍ରଶ୍ନ ପଚାରିବେ ଯେ ଶାସ୍ତ୍ର ବିଧି ନିଷ୍ପୃଜା ଯଦନ୍ତ ଶ୍ରଦ୍ଧାନ୍ତ ତେସା ନିଷ୍ପାତିକା ଶାସ୍ତ୍ର ଅନୁସାରେ ଶ୍ରଦ୍ଧା ରହିଛି ଶାସ୍ତ୍ର ବହିର୍ଭୂତ ଶ୍ରଦ୍ଧା ରହିଛି ଭଗବାନ ପ୍ରଥମେ ଶାସ୍ତ୍ର ଅନୁଯାୟୀ ଶ୍ରଦ୍ଧା ବିଷୟରେ କହିସାରିକି ତାପରେ କହିଲେ ଯେଉଁମାନେ ଅଶାସ୍ତ୍ର ଭିତ ଘୋରଣ ତାପନ ଦେଇ ତପଜନା ଦମ୍ଭଙ୍କର ସଙ୍ଗୀତ କାମରା ସେଗୁଡ଼ା ସବୁ ଯେଉଁଗୁଡ଼ା ଅଶାସ୍ତ୍ର ଭିତ ଯେଉଁମାନେ ବିଭିନ୍ନ ତପସ୍ୟା କରୁଛନ୍ତି ବା ଯଜ୍ଞ କରୁଛନ୍ତି ବା ଦାନ କରୁଛନ୍ତି ବା ଯାହା ସବୁ କରୁଛନ୍ତି ଏସବୁ ତାର କ'ଣ ହେଉଛି ନା ହେଉଛି ରାକ୍ଷସୀର ଆସୁର ଆସୁର ଭାବ ଏସବୁ ମାନେ ସେମାନେ କିଛି ଫଳ ପ୍ରାପ୍ତ ହେବେ ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ଶ୍ରଦ୍ଧା ରହିଛି ଏଇ ଶ୍ରଦ୍ଧାରୁ ଯେଉଁମାନଙ୍କର ସତ୍ୟଗୁଣର ଶ୍ରଦ୍ଧା ରହୁଛି ସେମାନେ ଏଇ ସତ୍ସଙ୍ଗ ଉପରେ ଭଗବାନଙ୍କର କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ପ୍ରକାଶ କରୁଛି ଜଗନ୍ତି ସାତ୍ତ୍ୱିକ ଦେବା ଦେବତାମାନଙ୍କୁ ପୂଜା କରୁଛନ୍ତି ଯଜନ କରୁଛନ୍ତି ଯଜ୍ଞ କରୁଛନ୍ତି ବା ଦାନ କରୁଛନ୍ତି ବା ତପସ୍ୟା କରୁଛନ୍ତି ଏସବୁ ଯଜନରେ ଯାଉଛି ଏସବୁ ଯଜ୍ଞ ବିଭିନ୍ନ ପ୍ରକାର ଯଜ୍ଞ ଭଗବତ ଚତୁର୍ଥ ଅଧ୍ୟାୟରେ ଭଗବାନ ବିଭିନ୍ନ ପ୍ରକାର ଯଜ୍ଞ କଥା କହିଛନ୍ତି ଦେବଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ସଦା ପରେ ଶ୍ରଦ୍ଧା ଜ୍ଞାନ ଯଜ୍ଞ ସେ ଯଥା ସଂସ୍କୃତ କଥା ଯେଉଁମାନେ ଭଗବତ ଗୀତା ଅଧ୍ୟୟନ କରୁଛନ୍ତି ଏଇଟା ମଧ୍ୟ ଗୋଟେ ଯଜ୍ଞ ଭଗବତ ଗୀତା ଭଗବାନ କହୁଛନ୍ତି ଯେ ଅଧ୍ୟ ଚଦମଂ ଧର୍ମଂ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞ ତେନା ନିଷ୍ଠସା ନୀତି ନିମନ୍ତ ଅଷ୍ଟପ୍ରଧ୍ୟାୟରେ ଭଗବାନ ସେ କହିଲେ ଯେଉଁମାନେ କେବଳ ଭଗବତ ଗୀତା ଅଧ୍ୟୟନ କରୁଛନ୍ତି ଅଧ୍ୟ ଚଦ ଇମନ୍ ଏ ଭଗବତ ଗୀତା କ'ଣ ନା ଧର୍ମ ସମ୍ବାଦ ମହାବୟ ଆବୟ କହିଲେ ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଧର୍ମ ସମ୍ବାଦ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ଭଗବାନ ଉତ୍ତର ଦେଉଛନ୍ତି ଧର୍ମ ସମ୍ବାଦ ମହାବୟ ଯେଉଁମାନେ କେବଳ ଅଧ୍ୟୟନ କରନ୍ତୁ ଅଧ୍ୟକ୍ଷ ଚଦେଇମାନେ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞ ନା ତେନା ନିଷ୍ଠା ଏମାନେ ଜ୍ଞାନ ଯଜ୍ଞ ସେମାନେ କରୁଛନ୍ତି ବିଭିନ୍ନ ପ୍ରକାର ଯଜ୍ଞ ରହିଛି ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ଭଗବାନ ପଇସା ଲଗାଇ ବିଷୟ ସପ୍ତ ଶ୍ରଦ୍ଧାରେ ଚାରୋଟି ବିଷୟରେ କହିଲେ ଆହାର ସର୍ବସ୍ୱ ତ୍ରିବିଧା ଭଗବତୀ ପ୍ରିୟ ଯଜ୍ଞ ତପସ୍ ତଥା ଦାନ ତେସା ଭେଦ ରହିଛି ଆହାର ଯଜ୍ଞ ତପସ୍ୟା ଏବଂ ଦାନ ତପସ୍ୟା ହେଉଛି ନଅ ପ୍ରକାର କହିଲେ ଆଉ ଅନ୍ୱେଷଣକୁ ତିନି ତିନି ପ୍ରକାର କହିଛନ୍ତି। ତେଣୁ ଏହି ଭାବରେ ସଦାତ ବିଷୟରେ ଏହି ଚାରୋଟି ବିଷୟରେ କହିସାରିଲା ପରେ ଭଗବାନ କହୁଛନ୍ତି ଯେ ଓମ୍ ତତ୍ସତ୍ ଇତି ନିର୍ଦ୍ଦେଶ ବ୍ରାହ୍ମଣ ସୂର୍ଯ୍ୟ ଏଇ ଯେଉଁ ସତ୍ୟଗୁଣ ରଜଗୁଣ ତମଗୁଣରେ ଚିକିତ୍ସା କରୁଛନ୍ତି ତାର ସେଭଳିଆ ପ୍ରୟୋଗ ଅଛି। ଯେଉଁମାନେ ସତ୍ୟଗୁଣ ସତ୍ୟଗୁଣ କହିଲେ ତାଙ୍କର ପୁଣ୍ୟ କର୍ମ ଶେଷ ହେଉଛି। ସତ୍ୟଗୁଣରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେ ସେ ପ୍ରାୟ ପୁଣ୍ୟ କର୍ମରେ ଯାଉଛି। ତେଣୁ ତାଙ୍କର ଫଳ କ'ଣ ହେବ ସେମାନେ ଉଦ୍ଦଲପୁର ଯିବେ ଉଦ୍ଦାନ କରିଛନ୍ତି ସତ୍ୟସ୍ଥା ଚତୁର୍ଥ ସଂଧ୍ୟା ଗୁଣତ୍ର ବିଭାଗ ଯୁଗ ଚତୁର୍ଥ ସଂଧ୍ୟା ଗୁଣତ୍ର ବିଭାଗ ଯୁଗରେ ଭଗବାନ କହୁଛନ୍ତି ଉଦ୍ଧାନ କରିଛନ୍ତି ସତ୍ୟସ୍ଥା ଯେଉଁମାନେ ସତ୍ୟଗୁଣରେ କାର୍ଯ୍ୟ କରିବେ ବିଭିନ୍ନ ଦେବାଦେବୀ ପୂଜା କରିବେ ଇତ୍ୟାଦି କରିବେ ସେମାନେ ସ୍ୱର୍ଗଲୋକକୁ ଯିବେ। ଭଗବାନ ମଧ୍ୟ ଯେଉଁମାନେ ଆରାଧନା କରୁଛନ୍ତି ସ୍ୱର୍ଗଲୋକକୁ ଯିବା ପାଇଁ ସେମାନେ ମଧ୍ୟ ସ୍ୱର୍ଗଲୋକକୁ ପ୍ରାପ୍ତ ହେଉଛନ୍ତି। ଭଗବାନଙ୍କର ଯଦି ଭକ୍ତି ନ ରହିବ କିଛି କାର୍ଯ୍ୟ ସେମାନେ କିଛି ମୋଗାଶା ମୋଗ କର୍ମାଣ ମୋଗ ଜ୍ଞାନ ରାକ୍ଷସୀ ମହାସୁରୀ ଚାହିଁବ ପ୍ରକୃତି ଯାହା ଯିଏ ଯାହା କରନ୍ତୁ ନା କାହିଁକି କିନ୍ତୁ ଭଗବାନଙ୍କ ଭକ୍ତି ସହିତ ନିଶ୍ଚିତ ହେଲେ ତାହେଲେ ସେମାନେ ଫଳ ପ୍ରାପ୍ତ ହେବେ, ନହେଲେ ତାଙ୍କର ଆଶା ସବୁ ବିଫଳ ହେବ। ମୋଗ ଆଶା ମୋଗ କର୍ମାଣ ଯାହା ସବୁ କର୍ମ କରୁଛନ୍ତି ସେସବୁ ବିଫଳ ହେଇଯିବ, ମୋଗ ଜ୍ଞାନ ଇତ୍ୟାଦି ତାଙ୍କର ଜ୍ଞାନ ମଧ୍ୟ ବିଫଳ ହେଇଯିବ। ତେଣୁ ଭକ୍ତି ମିଶ୍ରିତ ଯଦି କିଛି ଯାହା କାର୍ଯ୍ୟ କଲେ ସେଇ ଅନୁସାରେ ସେମାନେ ପୁଣ୍ୟକର୍ମର ଫଳ ସବୁ ପ୍ରାପ୍ତ ହେବେ। କିନ୍ତୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଗଲା ସବୁ କିଛି ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଯୁଗୋସି ତଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କରୁଷୁ ମଦର୍ପଣ ଭଗବତଙ୍କ ନବମରେ ଭଗବାନଙ୍କ ଯତ୍ କରୋସି ଆମେ ଯାହା କରୁଛୁ କହିବା ଭଗବାନଙ୍କୁ ଅର୍ପଣ କରିବୁ। ଯତ୍ କରୋସି ଯତ୍ ଅଶ୍ନାସି ଯେଉଁ ଖାଦ୍ୟ ଆମେ ଖାଉଛେ ଆହାର ସେ ଅନୁସାରେ ସେ କୁହାଗଲା ନା ଆମେ କହିବା ସତ୍ୟଗୁଣର ଖାଦ୍ୟ ଆମେ ଗ୍ରହଣ କରୁଛେ ତାହେଲେ ଆମେ ଏଇସବୁ ମାନେ ଭୌତିକ ଜଗତରେ ବି ଶ୍ରେଷ୍ଠ ଗୁଣ ସତ୍ୟଗୁଣ ମାନେ ସାତ୍ୱିକ ଆହାର ଖାଦ୍ୟ ଖାଉଛେ ସତ୍ୟଗୁଣର ଖାଦ୍ୟ ଆପଣ ଜାଣିଲେ ରସିଆ ସ୍ନିଗ୍ଧ ସ୍ଥିର ଆଭ୍ୟ ଆହାର ସାତ୍ୱିକ କ୍ରିୟା ଏଇସବୁ ସତ୍ୟଗୁଣର ଆହାର ଖାଦ୍ୟ ମାନେ ସୁଦ୍ଧା ସାତ୍ୱିକ ଭୋଜନ କିନ୍ତୁ ସାତ୍ୱିକ ଭୋଜନ କଲେ ମଧ୍ୟ ଯଦି ସେଇଟା ଭଗବାନଙ୍କୁ ଅର୍ପଣ କରାଗଲା ତାହେଲେ ମଧ୍ୟ ଆମେ ପାପକର୍ମ ପ୍ରତିକ୍ରିୟା ପ୍ରାପ୍ତ ହେବା। ତୃତୀୟ ଧାରେ ଭଗବାନ ସହିତ ଯେ ଯଜ୍ଞ ସୃଷ୍ଟ ଆସନ ସନ୍ତୋ ମୁଚ୍ୟନ୍ତେ ସର୍ବଙ୍କ ବିଷୟ ଭୁଞ୍ଜନ୍ତେ ଯୁ ଅଗମ ପାପ ଯିଏ କରୁଛନ୍ତି ଆତ୍ମକାର ସତ୍ୟଗୁଣର ଖାଦ୍ୟ ଜଣେ ଖାଉଛି ତାହେଲେ ଭଲ ଆଉ ଯଦି ଅସୁବିଧା ନାହିଁ ସେଇଟା ମଧ୍ୟ ପାପକର୍ମ ପ୍ରତିକ୍ରିୟା ସେମାନେ ପ୍ରାପ୍ତ ହେବ କାହିଁକି ନା ସେମାନେ ନିଜ ପାଇଁ ଉଦ୍ବୋଧନ କରୁଛନ୍ତି। ତେଣୁ ଯତ୍ ଅଶ୍ନାସି ଯେଉଁଟା ଖାଦ୍ୟ ଆମେ ଖାଇବା ଯେଉଁ ସାତ୍ୱିକ ଖାଦ୍ୟ ଖାଇବା ସେ ଖାଦ୍ୟ ଯଦି ଭଗବାନଙ୍କୁ ଅର୍ପଣ ହେଲା ତାହେଲେ ସେ ମୁଚ୍ୟନ୍ତେ ସର୍ବ ପିଡ଼ିଛି ତାର ଆଉ ପାପକର୍ମ ପ୍ରତିକ୍ରିୟା ଆମେ ପ୍ରାପ୍ତ ହେବା। ପ୍ରସାଦ ପ୍ରସାଦ ସବୁ ଦୁଃଖାଣା ହାନି ରସ ପିଲାଟେ ରସନ ଚେତୁ ବୁଦ୍ଧି ପର୍ଯ୍ୟବତିଷ୍ଠ ଭଗବାନଙ୍କୁ ଅର୍ପଣ କରିକି ଯେଉଁ ଆମେ ଖାଦ୍ୟ ଗ୍ରହଣ କରୁଛେ ପ୍ରସାଦ ସେଟା ପ୍ରସାଦ ପ୍ରସାଦ ଖେଳେ କ'ଣ ହବ ନା ପ୍ରସାଦ ସବୁ ଦୁଃଖାଣା ଆମେ ବହୁତ ଜାଗାରେ ସବୁ ଦୁଃଖାଳୟ ଅଶାସକରେ ରହିଛେ ଦୁଃଖର ପରିପୂର୍ଣ୍ଣ ବହୁତ ଜାଗା କିନ୍ତୁ ପ୍ରସାଦ ଜଣେ ଯଦି ଖାଇବେ ପ୍ରସାଦ ପ୍ରାପ୍ତ ହେବେ ସେବା କରିବେ ତାହେଲେ କ'ଣ ହବ ନା ସମସ୍ତ ଦୁଃଖ ଦୂର ହେବ ପ୍ରସାଦ ସବୁ ଦୁଃଖାଣ ଆଣି ରସ ପିଲା ଏବଂ ଦୁଃଖ ଚାଲିଲେ କ'ଣ ହବ ନା ପ୍ରସନ୍ନ ଚେତୁ ସେ ଯାଉଛି ସେମାନେ ପ୍ରସନ୍ନ ଚେତୁ ପ୍ରସନ୍ନ ପ୍ରଦନ ହେବେ ଦୁଃଖ ରହିଲେ ଯାଇ ପ୍ରସନ୍ନ ହେଇପାରିବନି ଦୁଃଖ ଚାଲିଗଲେ ପ୍ରସନ୍ନ ହେଇପାରିବେ ଏବଂ ଆସୁ ଖୁବ୍ ଶୀଘ୍ର ସେମାନେ ପ୍ରସନ୍ନଚେତ ହେବେ ପ୍ରସନ୍ନ ପ୍ରଦନ ହେବେ ଏବଂ କ'ଣ ଆଉ କ'ଣ ହବ ନା ବୁଦ୍ଧି ପର୍ଯ୍ୟବେକ୍ଷ ବୁଦ୍ଧି ବୁଦ୍ଧିଟା ଭଗବାନ ପାଖରେ ପର୍ଯ୍ୟବେକ୍ଷିତ ହେବ ବୁଦ୍ଧି ଆମେ ଯେଉଁ ଅନ୍ୟ ବ୍ୟବସାୟ କିମ୍ବା ବୁଦ୍ଧି ରେଖିବା ପୂର୍ଣ୍ଣ ବହୁ ସାହା କାରଣ ତା ବୁଦ୍ଧି ଅବଭିଷାୟନ ଯେଉଁ ସମସ୍ତଙ୍କର ବୁଦ୍ଧି ଅଛି ମନ ବୁଦ୍ଧି ହଙ୍କାର ଏଇ ଯେଉଁ ତିନୋଟି ସୂକ୍ଷ୍ମ ଶରୀର ଅଛି ସୂକ୍ଷ୍ମ ଶରୀର ସବୁ ଆମର ମନ ତାପରେ ବୁଦ୍ଧି ତାପରେ ହଙ୍କାର ସମସ୍ତଙ୍କର ବୁଦ୍ଧି ରହିଛି ଛୋଟ ବୁଦ୍ଧ ଆରମ୍ଭ କରିକି ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ମଧ୍ୟ ସମସ୍ତଙ୍କର ବୁଦ୍ଧି ରହିଛି ମନ ବୁଦ୍ଧି ହଙ୍କାର ତାଙ୍କର ସୂକ୍ଷ୍ମ ଶରୀର ସମସ୍ତଙ୍କ ସ୍ଥିତି ତିଆରି ହେଇଛି ସମସ୍ତଙ୍କର କିଛି ନା କିଛି ବୁଦ୍ଧି ରହିଛି ଯେତେ ବଡ଼ ନିଚ ସ୍ତରର ଯୁଗ ହେଲା ତାର ବୁଦ୍ଧି ରହିଛି ତେଣୁ ଏଇ ଯେ ବୁଦ୍ଧି ରହିଛି ଏ ବୁଦ୍ଧି ପର୍ଯ୍ୟବତିଷ୍ଠ ଦେଇ ଭଗବାନ ପ୍ରତି ବୁଦ୍ଧି ଆସେ ଏଇଟା ବି ବ୍ୟବସାୟ କିମ୍ବା ବୁଦ୍ଧି ବି କୁହାଯାଉଛି ବୁଦ୍ଧି ଆମର ଯେଉଁ ବୁଦ୍ଧି ରହିଛି ଏ ବୁଦ୍ଧି ଦ୍ୱାରା ଯଦି ଆମେ ଭଗବାନ ବିଷୟରେ ଚିନ୍ତା କରିବା ଭଗବାନ ବିଷୟରେ ଆଲୋଚନା କରିବା, ବୁଦ୍ଧି ଦ୍ୱାରା ଭଗବାନ ବିଷୟରେ ବୁଦ୍ଧିକୁ ଅର୍ପଣ କରିବା, କିଏ ଆମେ କିଏ ପ୍ରକୃତିରେ ଆମେ କିଏ ଭଗବତ୍ୟା ପ୍ରତି ଭଗବାନ କହୁଛନ୍ତି ନା ଯେ ପ୍ରଥମେ ଜ୍ଞାନ ଭଗବାନ ଏଠି ଦେଉଛନ୍ତି ଯେ ଯୋଉ ଆମେ ଦେହିନସ୍ମିନ୍ ଯଥା ଦେହ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ତିରସ୍ତକ୍ଷଣ ହୁଏ। ଇଏ ହେଉଛି ପ୍ରଥମେ ଭଗବାନ ଜ୍ଞାନ ଦେଉଛନ୍ତି। ଯଦି ଆମେ ଏଇ ଚିନ୍ତା କରିବା, ଆମ ବୁଦ୍ଧି ରହିଛି, ଭଗବାନ ବୁଦ୍ଧି ଦେଇଛନ୍ତି, ଆମେ ଚିନ୍ତା କରିବା ଯେ ପ୍ରକୃତିରେ ଆମେ ତ ସେଇ ଛୋଟ ପିଲା ଥିଲେ, କୁମାର ଅବସ୍ଥାରେ ଆମେ ସେଇ ଥିଲେ, ପୁଣି ଯୁବକ ଅବସ୍ଥାରେ ଆମେ ସେଇ ରହିଛେ, ଆମର କିଛି ପରିବର୍ତ୍ତନ ହେଉନି। ପୁଣି ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲେ ଆମେ ବି ସେୟା ରହିବା, ଆମର କୌଣସି ପରିବର୍ତ୍ତନ ହେବ, ଆମେ ତ ସେଇ ଥିଲେ ନା। କିନ୍ତୁ ଆମେ କିଏ? ଏଇ ଯେଉଁ ବୁଦ୍ଧି, ଇଏ ବୁଦ୍ଧି ପରିବର୍ତ୍ତନ ଭଗବାନ ଆସ୍ତେ ଆସ୍ତେ ଆମେ ଜାଣିବା। ପ୍ରକୃତରେ ଆମେ ଇନ୍ଦ୍ରିୟ ଇନ୍ଦ୍ରିୟ ପର ମନ ମନସ୍ତୁ ପରା ବୁଦ୍ଧି ଯେ ବୁଦ୍ଧି ପରତ ସ୍ପୃଶ ଭଗବାନ କହୁଛନ୍ତି ତମେ କିଏ? ତମେ ହେଉଛ ଇନ୍ଦ୍ରିୟର ଉଦ୍ଧାର, ତମେ ଇନ୍ଦ୍ରିୟ ନୁହଁ, ଇନ୍ଦ୍ରିୟ ଉଦ୍ଧାର ତମେ। ତାହେଲେ ଇନ୍ଦ୍ରିୟ ବୁଦ୍ଧି ମନ ନା ତମ ମନ ବି ନୁହଁ, ମନର ଉଦ୍ଧାର ତମେ ନା ମନ ଉଦ୍ଧାର ବୁଦ୍ଧି ନା ବୁଦ୍ଧି ତମେ ବୁଦ୍ଧିର ଉଦ୍ଧାର ତମେ। ବୁଦ୍ଧିର ଉଦ୍ଧାର ହେଉଛି ଅହଙ୍କାର, ଅହଙ୍କାରକୁ ମଧ୍ୟ ଆହୁରି ଉଦ୍ଧାର କରାଯାଉଛି ଆତ୍ମା ଜ୍ଞାନ ବୁଦ୍ଧି। ଆମେ ଏଇ ଯେଉଁ ଆମ ବୁଦ୍ଧି ରହିଛି, ଏ ବୁଦ୍ଧିକୁ ଯଦି ଠିକ୍ ଭାବରେ ସଦ୍ବ୍ୟବହାର କରିବା ତାହେଲେ ଆମେ ଭଗବାନ ପାଖରେ ଯାଇ ପହଞ୍ଚିବା। କିନ୍ତୁ ଯଦି ବୁଦ୍ଧିକୁ ବିଭିନ୍ନ ବ୍ୟବସାୟ ଭୌସାକା ଆମେ ତାସ ବୁଦ୍ଧ ଅବ୍ୟବସାୟ ନା, ଦୁଇ ପ୍ରକାର ବୁଦ୍ଧି ରହିଛି, ଗୋଟେ ବ୍ୟବସାୟତ୍ମା ବୁଦ୍ଧି ଆଉ ଗୋଟେ ଅବ୍ୟବସାୟତ୍ମା ବୁଦ୍ଧି। ଯେଉଁମାନେ ବ୍ୟବସାୟତ୍ମା ବୁଦ୍ଧି ଅର୍ଜୁନ ଯେତେବେଳେ ମହାଭାରତରେ ବର୍ଣ୍ଣନା କରାଯାଉଛି, ଅଠେଇଟି ପର୍ବ ରହିଛି, ପ୍ରଥମେ ସେଇଟା ଆଦି ପର୍ବରେ ବର୍ଣ୍ଣନା କରାଯାଉଛି। ଯେତେବେଳେ କୌରବମାନେ 100 ଜଣ, ପାଣ୍ଡବ 5 ଜଣ, 105 ଏକି ତାଙ୍କର ଛୋଟ ପିଲା ସୁଖରା କରୁଛନ୍ତି ସେ କରୁଛନ୍ତି, ତାପରେ ଗୋଟେ ଥର ଖେଳିଲା ବେଳକୁ ଗୋଟେ ବଲ୍ରେ ଖେଳୁଥିଲେ, ସେଇ ସମୟରେ ଗୋଟେ କୂଅରେ ପଡ଼ିଗଲେ, କୂଅରେ ପଡ଼ିଗଲେ 105, କିନ୍ତୁ ଯେତେ ଚେଷ୍ଟା କଲେ ସେ କୂଅରୁ କାଢ଼ିପାରିଲେ। ସେହି ସମୟରେ ଜଣେ ଆସିଲେ, ଜଣାପଡ଼େ ସେ ଆସିଲେ ସେ ଯଦି ଜାଣିଲେ ଏମିତି ବଲ୍ଟ ପଡ଼ିଯାଇଛି, ସେମାନେ ପିଲାମାନେ ବ୍ୟସ୍ତ ହେଉଛନ୍ତି, ସେ ତାଙ୍କର ଗୋଟେ ସରକାରୀ ପ୍ରତ୍ୟକ୍ଷ ବଲ୍ଟ କାଢ଼ିଦେଲେ, ସେ ପିଲାମାନେ ଆଶ୍ଚର୍ଯ୍ୟ ହେଇଗଲେ। ତାଙ୍କୁ ପଚାରିଲେ ଆପଣ କିଏ ସବୁ ପଚାରିଲେ, ଠିକ ଅଛି ତମେ ଯାଇକି ତମ ପିତାମହଙ୍କୁ ଭୀଷ୍ମଙ୍କୁ କହୁଛି, ମୁଁ ହେଉଛି ଗଣାକାର। ଯେତେବେଳେ ପିଲାମାନେ ସବୁ କହିଲେ, ତାପରେ ଭୀଷ୍ମଦେବ ତାଙ୍କୁ ନେଇକିରି ତାଙ୍କର ଆଚାର୍ଯ୍ୟ ରୂପେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେଲେ। ତେଣୁ ଯେତେବେଳେ ଶିକ୍ଷା ସରିଗଲା, ଶିକ୍ଷା ଦେଲେ ଜଣାଚାର୍ଯ୍ୟ ବିଭିନ୍ନ ପ୍ରକାର ଧନୁବିଦ୍ୟା ବିଭିନ୍ନ ପ୍ରକାର ବିଦ୍ୟା ଶିକ୍ଷା ଦେଇଛନ୍ତି, ବିଶେଷ ଭାବରେ ଧନୁବିଦ୍ୟା, ଏ ଯେଉଁ ଅସ୍ତ୍ରଶସ୍ତ୍ର ବିଦ୍ୟା ସବୁ ଶିକ୍ଷା ଦେଲା ପରେ ତାପରେ ପରୀକ୍ଷା ନିଆଗଲା। ପରୀକ୍ଷା ନିଆ ଯେଉଁ ପରୀକ୍ଷା ଯେଉଁମାନେ ପାଠ ପଢ଼ୁଛନ୍ତି ସବୁ ସ୍କୁଲରେ କଲେଜରେ ସବୁ ପରୀକ୍ଷା ଦିଆଯାଉଛି, କିନ୍ତୁ ସେମିତି ଜଣାଚାର୍ଯ୍ୟ ପରୀକ୍ଷା ନେଲେ, ତେଣୁ ଗୋଟେ ବୃକ୍ଷରେ ଗୋଟେ ପକ୍ଷୀଟାକୁ ରଖିଦିଆ ଗୋଟେ ତିଆରି କରି ଆଖି ବିଷୟରେ ରଖିଦିଆ ହେଲା। ତେଣୁ ସମସ୍ତଙ୍କୁ କହିଲେ ତମେ ସେ ଯେଉଁ ପକ୍ଷୀ ଅଛି, ପକ୍ଷୀର ଯେଉଁ ଆଖି ଅଛି ସେ ଆଖିକୁ ଲଗାଇବ। ସମସ୍ତେ ପଚାରିଲେ, ଯୁଧିଷ୍ଠିର ଆସିଲେ, ଦୁର୍ଯ୍ୟୋଧନ ଆସିଲେ, ସମସ୍ତେ ପଚାରିଲେ କ'ଣ ଦେଖୁଛ ନା ଆମେ ଗଛ ଦେଖୁଛୁ, ନା ଆଉ କ'ଣ ଦେଖୁଛ ନା ଗଛରେ ଗୋଟେ ପକ୍ଷୀ ଦେଖୁଛୁ, ନା ଆଉ କ'ଣ ନା ପକ୍ଷୀର ଆଖି ଦେଖୁଛୁ। ଏହି ଭାବରେ ସମସ୍ତେ ବିଭିନ୍ନ ପ୍ରକାର କହିଲେ, ତେଣୁ ଜଣାଯାଏ ନା ତମେ ପରୀକ୍ଷାକୁ ଆସିପାରିଲ। ଅର୍ଜୁନକୁ ଯେତେବେଳେ ପଚାରିଲେ, ସ୍ୱର ସଞ୍ଜିକରି ରଖିଛନ୍ତି ଅର୍ଜୁନ ସବ୍ୟସାଚୀ, ସବ୍ୟସାଚୀ ଅର୍ଥ ବାମ ହାତରେ ମଧ୍ୟ ସେ ସରସନ୍ଧାନ କରିପାରିବେ, ଅନ୍ଧକାରରେ ମଧ୍ୟ ସରସନ୍ଧାନ କରିପାରିବେ, ଶବ୍ଦ ଶୁଣିକିରି ସେ ସରସନ୍ଧାନ କରିପାରିବେ। ଏଇଭଳି ଅର୍ଜୁନଙ୍କ 10 ନାମ ରହିଛି। ତେଣୁ ଅର୍ଜୁନକୁ ଯେତେବେଳେ ପଚାରିଲେ, ଅର୍ଜୁନ ଯେତେବେଳେ ରେଡ଼ି ହେଇଗଲେ, ପ୍ରସ୍ତୁତ ହେଇଗଲେ ସର କରିକିରି, ଅର୍ଜୁନ ଯଦି ପଚାରେ କ'ଣ ଦେଖୁଛ ନା ପକ୍ଷୀର ଆଖି ଦେଖୁଛି, ନା ଆଉ କିଛି ନା ଆଉ କିଛି ଶୁଣି, ଇଏ ହେଉଛି ବ୍ୟବସାୟ କିମ୍ବା ବୁଦ୍ଧି। ତେଣୁ ସେ ପରୀକ୍ଷାରେ ପାସ୍ ବ୍ୟବସାୟ, ଇଏ ହେଉଛି ବ୍ୟବସାୟ କିମ୍ବା ବୁଦ୍ଧି। ଭଗବାନ, ଭଗବାନ ଏତେ ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନ ବିଷୟରେ, ଏତେ ଶାସ୍ତ୍ର ସବୁ ରଚନା କରାଯାଇଛି, ଏତେ ସାଧୁ ଶାସ୍ତ୍ର ଗୁରୁ ବିଷୟରେ ଭଗବାନ ବିଷୟରେ କହୁଛନ୍ତି, ତାହେଲେ ଆମେ ଆମର ବୁଦ୍ଧି ମଧ୍ୟ ସେ ଭଗବାନ ପାଖରେ ଲଗାଇବା। ହେଉଛି ବ୍ୟବସାୟାତ୍ମକ ବୁଦ୍ଧି। କିନ୍ତୁ ଅବ୍ୟବସାୟ ପାଇଁ କ'ଣ ନା ଆମେ ଭଗବାନ ନଥାଇପାରନ୍ତି, ଖାଇପାରନ୍ତି ନଥାଇପାରନ୍ତି। ଆମ କେତେଜଣ ଅଛନ୍ତି ଯେଉଁମାନେ ବହୁତ ତାଙ୍କର ଦଶ ରହିଛି, ବହୁତ ବଡ଼ ବଡ଼ ପଦକ୍ଷେପ, କିନ୍ତୁ ସେମାନେ କୃଷ୍ଣ ଥାଇପାରନ୍ତି ନଥାଇପାରନ୍ତି, ସେଥିରେ କ'ଣ ଅଛି? ଭଗବାନ ଅଛନ୍ତି କି ନାହିଁ ସେମାନେ ସ୍ଥିର ନୁହଁ, ବ୍ୟବସାୟ ଇଏ ହେଉଛି ଅବ୍ୟବସାୟ। ତେଣୁ ବହୁତ ସାରା ଆମକୁ ତା ସେ ବିଭିନ୍ନ ପ୍ରକାର ବେଦରେ ବିଭିନ୍ନ ପ୍ରକାର କର୍ମକାଣ୍ଡ ରହିଛି, ଧାରାସବୁ ରହିଛି, ଜ୍ଞାନକାଣ୍ଡ ରହିଛି, ଉପାସନା କାଣ୍ଡ ରହିଛି, ବିଭିନ୍ନ କାଣ୍ଡ ସବୁ ବିଭିନ୍ନ ବେଦ ବାହାର ତା ବିଷୟରେ କୁହାଯାଉଛି। ଜାଣିନାହାନ୍ତି ପୁଷ୍ପିତାନ ବାହାଚନ ପ୍ରବଦନ୍ତି ବିପ୍ରସିଦ୍ଧ ବେଦ ବାହାର ତା ପାଠ ନାନ୍ଦ ଆସିଥିଲେ ବାହାର ପୁଷ୍ପିତାନ ବାହାଚ ବେଦରେ ଏସବୁ ଶୁଣିକିରି ତା ଅଧ୍ୟୟନ କରିବା ବିଷୟରେ ସବୁ ବହୁତ ଆନନ୍ଦ ଲାଗେ। ଏଇ ବହୁତ କଥା, ଏଇ ବଢ଼ିଆ ସ୍ୱର୍ଗ ଲୋକରେ ଏତେ ସବୁ ଐଶ୍ୱର୍ଯ୍ୟ ରହିଛି, ମହତ ଲୋକରେ ଏତେ ସବୁ ଐଶ୍ୱର୍ଯ୍ୟ ରହିଛି, ଜନ ଲୋକରେ ଏସବୁ ଐଶ୍ୱର୍ଯ୍ୟ ରହିଛି, ବ୍ରହ୍ମ ଲୋକର ଐଶ୍ୱର୍ଯ୍ୟ ଭଗବତୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ଭ୍ରମଣ ବିଧି। ବ୍ରହ୍ମ ଲୋକର ଐଶ୍ୱର୍ଯ୍ୟ ବିଷୟରେ ଗୋଟେ ସୂଚନା ଅଳ୍ପ ସଂକ୍ଷେପରେ କହୁଛନ୍ତି। ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଏଇଥିରୁ ଆମେ ଜାଣିବା ଯେ ବ୍ରହ୍ମାଙ୍କର ଖାଲି ଗୋଟେ ଦିନ ହେଉଛି ଆମର କୋଟି କୋଟି ଯୁଗ, 432 କୋଟି ବର୍ଷ, 1000 ଦ୍ୱିତୀୟ ଯୁଗ। ଏଇଥିରୁ ଆମେ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଜାଣିବା। ତେଣୁ ଏସବୁ ଐଶ୍ୱର୍ଯ୍ୟ ବେଦରେ ଯେତେବେଳେ ଦେଖୁଛନ୍ତି ବା ପଢ଼ୁଛନ୍ତି ବା ଶୁଣୁଛନ୍ତି ସେମାନେ ସେଥିପ୍ରତି ଆକୃଷ୍ଟ ହେଇଯାଉଛନ୍ତି, ଜାମିମାନଙ୍କୁ ସୁବିଧା ବାହାରୁଛନ୍ତି, ପ୍ରବଦନ୍ତି ଏକପ୍ରସିଦ୍ଧ, କିନ୍ତୁ ପ୍ରକୃତରେ ସେମାନେ ଅବିପ୍ରସିଦ୍ଧ। ବେଦ ଧ୍ୱନି କରୁଥିବେ ଓଂ ତତ୍ସତ୍ ଯେବେ ବେଦ ରହିଛି, ବେଦରେ ମନ୍ତ୍ର ରହିଛନ୍ତି, ଏସବୁ ମନ୍ତ୍ର ଅଧ୍ୟୟନ କରୁଥିବେ, ପାଠ କରୁଥିବେ, ହଁ ଶୁଣୁଥିବେ, ଶ୍ରବଣ କରୁଥିବେ, ସବୁ କରୁଥିବେ, କିନ୍ତୁ ସେମାନେ ଆକୃଷ୍ଟ ହୋଇଥିବେ କହୁଥିବେନି ନା ଇମାନଙ୍କୁ ସୁବିଧା ବାହାରୁଛନ୍ତି। ଏଇ ଯେଉଁ ଉନ୍ନତି ଲୋକମାନଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ଏଇଥିରେ ସେମାନେ ଆକର୍ଷିତ ହେଇଯାଆନ୍ତି। ତେଣୁ ସେମାନେ ଜାମିନା ପ୍ରବଦନ୍ତି ଅବିପସ୍ଥିତ, ବିପସ୍ଥିତ ମାନେ ବହୁତ ବୁଦ୍ଧିମାନ ବ୍ୟକ୍ତି, କିନ୍ତୁ ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ହୁଏତ ବହୁତ ବଡ଼ ବଡ଼ କଥା କହିପାରନ୍ତି, କିନ୍ତୁ ସେମାନେ ଅବିପସ୍ଥିତ, ସେମାନେ ବୁଦ୍ଧିହୀନ, ପ୍ରକୃତ ବୁଦ୍ଧି ତାଙ୍କର ନାହିଁ। ତେଣୁ ବେଦ ବାହାଦର ତା ପାର୍ଥ, ସେମାନେ ବେଦ ବାହାଦର ତା ବୋଲି କହିଛନ୍ତି। ବେଦ କ'ଣ? ସେମାନେ ବେଦ ଜାଣିଛନ୍ତି, ଆମ ଶ୍ରୀ ଶ୍ରୀମଦ ଗୌରବ ସେ ମହାରାଜ ଏ କଥା କହୁଥିଲେ ଏ ପ୍ରସଙ୍ଗରେ ବାସ୍ୟ ଜଗତରେ, ସେ ଘଟଣା ବାସ୍ୟ ଜଗତରେ ଲଣ୍ଡନରେ ତାଙ୍କର ସବୁ ବହୁତ ସଭ୍ୟତା ବହୁତ ଉନ୍ନତ କରିଛନ୍ତି, ସେମାନେ ଉପଭୋଗ କରିବା ପାଇଁ କେମିତି ଜାଣନ୍ତୁ ଭଲ ଥଲା ଜାଣୁଛନ୍ତି, ବହୁତ ଲୋକ ବହୁତ ତାଙ୍କର ସବୁ ନ୍ୟୁ କ୍ଲବ୍ ଅଛି, କ୍ଲବ୍ ନେଇକରି ସେ ସବୁ କ୍ଲବ୍ ନୃତ୍ୟ ସବୁ ନ୍ୟୁ କ୍ଲବ୍। ତେଣୁ ନ୍ୟୁ କ୍ଲବ୍ର ଯେ ମ୍ୟାନେଜର ସେ ତାଙ୍କର ସେ ଜାଣିଲେ ଆମର ଭାରତବର୍ଷରୁ ଜଣେ ବେଦବୀ ଚତୁର୍ବେଦୀ ଜଣେ ଯାଇଛି, ଚତୁର୍ବେଦୀ ଚତୁର୍ବେଦୀ ତ୍ରିବେଦୀ ଦ୍ୱିବେଦୀ ଏମାନେ ସବୁ ଅଛନ୍ତି। ଚତୁର୍ବେଦୀ କହିଲେ ଚାରିବେଦ ସେ ଜାଣିଛନ୍ତି, ଚତୁର୍ବେଦୀ ଜଣେ ବେଦବ୍ୟ ବ୍ୟକ୍ତି ଯାଇଛନ୍ତି ଭାରତରୁ ଇଂଲଣ୍ଡ କୌଣସି କାରଣରେ ଯାଇଛନ୍ତି କୌଣସି କାର୍ଯ୍ୟରେ, ତେଣୁ ସେ ସନ୍ଧାନ ପାଇକି ତାଙ୍କୁ ନିମନ୍ତ୍ରଣ କରେ। ଆଉ ନ୍ୟୁ କ୍ଲବ୍ରେ ଏମାନେ ସବୁ ପଶୁ ବଳି ଜୀବନ ଯାପନ କରୁଛନ୍ତି, ଖାଲି ଆହାର ନିଦ୍ରା ଭୟ ମଧ୍ୟ ଏତିକି ତାଙ୍କର ଜୀବନ ଲକ୍ଷ୍ୟ ଆମେ କିଛି ଜାଣିନାହାନ୍ତି। ଅନ୍ତତଃ ବି ଆପଣ ଟିକେ ବେଦରେ କିଛି ଆମକୁ କହିବେ, ଆପଣ କେତେବେଳେ ଚାରିବେଦ ଜାଣିଛନ୍ତି? ବେଦର ବହୁତ ସମ୍ମାନ ରହିଛି ପାଶ୍ଚାତ୍ୟ ଜଗତରେ, ଆପଣ ଭଗବଦ୍ଗୀତା ବେଦ ଇତ୍ୟାଦି ସମସ୍ତେ ତାକୁ ଧର୍ମମତ ହିସାବରେ ସମସ୍ତେ ସମ୍ମାନ ପ୍ରଦାନ କରନ୍ତି। ତେଣୁ ଇଏ ଚତୁର୍ବେଦୀ ଜଣକୁ କହିଲେ କହିଲେ ମୋତେ କ'ଣ ଡାକିଲେଣି ନ୍ୟୁ କ୍ଲବ୍ରେ, ନ୍ୟୁ କ୍ଲବ୍ ସମସ୍ତେ ଉଲଗ୍ନ ହେଇ ରହୁଛନ୍ତି, ଆଉ ଆମେ କେମିତି ଏ ଡ୍ରେସ୍ ପିନ୍ଧିକି ଯିବା? ତେଣୁ ସେ ଉଲଗ୍ନ ହେଇଯିବା ପାଇଁ ଚିନ୍ତା କଲେ, ନ୍ୟୁ ଡେଇକି ଯିବେ, ନ୍ୟୁ କ୍ଲବ୍ ନ୍ୟୁ ଡେଇକି ଯିବେ, ଯେଉଁ ଦେଶ ଯିବ ସେ କ'ଣ ଖାଇବ ଟିକେ ଆମ କଥା ରହିଛି। ଏଣେ ନ୍ୟୁ କ୍ଲବ୍ ହେଉଛି ମ୍ୟାନେଜର, ସେ ତାଙ୍କର ମେମ୍ବରମାନଙ୍କୁ କହିଦେଲେ ଆଜି ମାନେ ଆସିବେ ଭାରତର ବିଦ୍ୱାନ ଚତୁର୍ବେଦୀ ଜଣେ ଆସିବେ, ସେ ଆମ ବେଦ ବିଷୟରେ କହିବେ, ତେଣୁ ଆଜି ଆଉ କେହି ନ୍ୟୁ ଡ୍ରେସ୍ ଏସବୁ ଫୁଲ୍ ଡ୍ରେସ୍ ଆସିବେ ଡ୍ରେସ୍ କରୁଛନ୍ତି। ତେଣୁ ଯେଉଁଦିନ ଧାର୍ଯ୍ୟ ହେଇଛି ସେଇଦିନ କ'ଣ ହେଲା, ଡିକ୍ଲାର୍ଡକୁ ଯେଉଁ ନ୍ୟୁ କ୍ଲବ୍ର ଯେଉଁ ମେମ୍ବରମାନେ ଅଛନ୍ତି ସମସ୍ତେ ଡ୍ରେସ୍ରେ ଅଛନ୍ତି, କିନ୍ତୁ ଯିଏ ଚତୁର୍ବେଦୀ ଆସୁଛନ୍ତି ଭାରତର ବହୁତ ପ୍ରଖ୍ୟାତ ବିଦ୍ୱାନ ବ୍ୟକ୍ତି ସିଏ ଆସୁଛନ୍ତି ଉଲଗ୍ନ। ଆଉ କହିବାର ଉଦ୍ଦେଶ୍ୟ ହେଉଛି ବେଦ ବାହାଘର ତା ବେଦ ଅଧ୍ୟୟନ କରୁଛନ୍ତି, କିନ୍ତୁ ବେଦରେ କୃଷ୍ଣ ନାହାନ୍ତି, ତ ବେଦରେ କେଉଁଠି କୃଷ୍ଣ ବର୍ଣ୍ଣା କରାଯାଇନି, କୃଷ୍ଣ ଭଗବାନ ବି କେଉଁଠି କୁହାଯାଇନି, ଏଇସବୁ ବେଦ ଅଧ୍ୟୟନ ବେଦ ବାହାଘର ତା ବୋଲି କୁହାଯାଉଛି। ତ ତେଣୁ ଏଇଭଳି ଭାବରେ ଯେଉଁ ରହିଛି, ଯେଉଁ ଶ୍ରଦ୍ଧା ରହିଛି, ଏଇ ଶ୍ରଦ୍ଧାରୁ ଏ ଯେଉଁ ରହିଛି, ଯେଉଁ ଆମେ କହିଲେ ଯଜ୍ଞ ଦାନ ତପସ୍ୟା ଯାହା ସବୁ ରହିଛି, ଏ ବିଭିନ୍ନ ଏଇ ସବୁ ଗୋଟେ ଯଜ୍ଞରେ ଯାଉଛି, ଦ୍ରବ୍ୟଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ଶ୍ରଦ୍ଧା ଶ୍ରଦ୍ଧା କହିଲି ଭଗବତ ଗୀତା ଯେଉଁ ଅଧ୍ୟୟନ କରୁଛନ୍ତି ସେମାନେ ଜ୍ଞାନଯଜ୍ଞରେ, ଜ୍ଞାନଯଜ୍ଞ ତେନା ପୃଷ୍ଠା ସେମାନେ ଜ୍ଞାନଯଜ୍ଞରେ ଭଗବାନଙ୍କ ଆରାଧନା କରୁଛନ୍ତି। ତେଣୁ ଏଇସବୁ ଯେଉଁ ଯଜ୍ଞ ରହିଛି, ଏଇସବୁ ଯଜ୍ଞ ସତ୍ୟଗୁଣରେ ଜ୍ଞାନ କରିଲେ କ'ଣ ହେବ ନା, ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା, ଉର୍ଦ୍ଧ୍ୱ ଲୋକକୁ ଯିବେ, ଉନ୍ନତ ଲୋକକୁ ଯିବେ, ଅବଶ୍ୟ ଉନ୍ନତ ଲୋକକୁ ମଧ୍ୟ ସେମାନେ ଭଗବତ ଧାମକୁ ଯାଇପାରିବେ, କ୍ରମାନ୍ୱୟ ପଦ୍ଧତିରେ ରହିଛି, ସେ ବ୍ୟବସ୍ଥା ରହିଛି, କିନ୍ତୁ ସେଠି ମଧ୍ୟ ପତନ ହେବାର ସମ୍ଭାବନା ରହିଛି, ଇଏ ଗୋଟେ ଅସୁବିଧା। ବ୍ରହ୍ମା ଯିଏ ରହୁଛନ୍ତି, ବ୍ରହ୍ମାଙ୍କର କ'ଣ ପତନ ହେଇଯାଉଛି, ଯେତେବେଳେ ବହୁତ ଗୁଡ଼ାକ ଧ୍ୱଂସ ହେଇଯାଉଛି, ସେତେବେଳେ ବ୍ରହ୍ମା ଏବଂ ବ୍ରହ୍ମ ଲୋକର ସତ୍ୟ ଲୋକରେ ଯେଉଁମାନେ ଅଛନ୍ତି ଏବଂ ଯେଉଁମାନେ ଭଗବାନଙ୍କର ପାଦପଦ୍ମରେ ନିଷ୍ଠା ରହିଛି, ସେମାନେ ସବୁ ଭଗବତ ଧାମ ପ୍ରାପ୍ତ ହେବେ, ସେ କ୍ରମାନ୍ୱୟ ପଦ୍ଧତିରେ ସେମାନେ ଯିବେ, କିନ୍ତୁ ଅଧିକାଂଶ ପତନ ହେଇଯାଉଛି। କିଣେ ପୁଣ୍ୟ ମତ ଲୋକ ମିଶନ୍ତି, ଭଗବତ ନବମ ଅଧ୍ୟାୟରେ ଭଗବାନ କରୁଛନ୍ତି, ତେ ଭୁକ୍ତା ସ୍ୱର୍ଗଲୋକ ବିଶାଳମ କିଣେ ପୁଣ୍ୟ ମତ ଲୋକ ମିଶନ୍ତି ଏବଂ ତ୍ରୟୀ ଧର୍ମ ମନ ପ୍ରପନ୍ନା ଗତାଗତମ କାମ କାମ ଲଗନ୍ତି। ସେ ବୃଦ୍ଧ ଲୋକକୁ ଯେଉଁ ଯାଉଛନ୍ତି ପୁଣ୍ୟ କର୍ମ ଫଳରେ, ଯେଉଁମାନେ ସତ୍ୟଗୁଣରେ ଯଜ୍ଞ ତପସ୍ୟା ଦାନ ଯାହା ସବୁ ରହିଛି ସତ୍ୟଗୁଣର କାର୍ଯ୍ୟ ସବୁ କରୁଛନ୍ତି, ହେଲେ କ'ଣ ହେବ ନା, ଉର୍ଦ୍ଧ୍ୱକୁ ଯାଉଛନ୍ତି ସତ୍ୟସ୍ଥା, ସେମାନେ ମୃତ୍ୟୁବରଣ କଲାପରେ ସେମାନେ ବୃଦ୍ଧ ଲୋକକୁ ଯିବେ ଏବଂ ସେଠି ଯାଇକି କେତେ ମୁକ୍ତା ସ୍ୱର୍ଗ ଲୋକ ବିଶାଳ, ସ୍ୱର୍ଗ ଲୋକରେ ମଧ୍ୟ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ବିଶାଳ ସତ୍ୟଗୁଣ କରାଯାଉଛି, ବିଶାଳ ଅନେକ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ପ୍ରଭୁପାଦ ମହାରାଜ କହିଲେ ଆମର ବା ଏଇଠି ମଧ୍ୟ ପୃଥିବୀରେ ଆମେ ଦେଖିବା ପାଶ୍ଚାତ୍ୟ ଜଗତ ଲୋକମାନେ କାହିଁକି ଆମର ପାସପୋର୍ଟ ଅଫିସ୍ ଅଛି ଦେଲି, କେତେ ଲୋକ ସବୁ ଲାଗିଲା ଦେଖିବେ ପାସପୋର୍ଟ କାହିଁକି ଫରେନ୍ ଯିବେ, କାହିଁକିନା ସେଠି ଐଶ୍ୱର୍ଯ୍ୟ ଅଧିକା ରହିଛି। ତେଣୁ ସେଇଭଳି ଭାବରେ ବୃଦ୍ଧ ଲୋକ ଯେତେ ଯିବା ସେତେ ଶହେ ଗୁଣ ଲେଖା ଐଶ୍ୱର୍ଯ୍ୟ ସବୁ ଅଧିକା ହେଇପାରିବ। ତେଣୁ ଏଇ ଯେଉଁ ରହିଛି ତେଟା ମୁକ୍ତା ସୁକଲୋକ ମିଶାଳ କିଣେ ପୁଣ୍ୟ ମାତ୍ର ଲୋକ, କିନ୍ତୁ ସେଠି ଯେଉଁ ଯାଇକିରି ଯେତେବେଳେ ଉପଭୋଗ କରୁଛନ୍ତି, ଯେତେବେଳେ ଉପଭୋଗ କଲା ମାନେ କ'ଣ ହେଉଛି ନା ତାଙ୍କର ପୁଣ୍ୟ କ୍ଷୟ ହେଇଯାଉଛି, କିଣେ ପୁଣ୍ୟ ପୁଣି ମାତୃ ଲୋକ ମିଶନ୍ତି, ପୁଣି କିଛି ପୃଷ୍ଠକୁ ଆସିବ ଏବଂ ତ୍ରୟୀ ଧର୍ମ, ତ୍ରୟୀ ଧର୍ମ କଥା କୁହାଉଛି, ଏଇ ତ୍ରିଗୁଣ ବିଷୟରେ କୁହାଉଛି, ସତ୍ୟ ରାଜତମ ତ୍ରିଗୁଣ ରହିଛି, ଗତାଗତ କାମ କାମ ଲଗନ୍ତେ କେତେବେଳେ ଉର୍ଦ୍ଧ୍ୱକୁ ଯାଉଛନ୍ତି, କେତେବେଳେ ନିମ୍ନକୁ ଯାଉଛନ୍ତି, ଏଇଭଳିଆ ଚାଲିଛି। ତେଣୁ ସତ୍ୟଗୁଣରେ ହେଉ ବା ରଜଗୁଣ ହେଉ ବା ତମ ରଜଗୁଣର ପ୍ରଭାବରେ କ'ଣ ହେବ ନା, ମଧ୍ୟ ତିଷ୍ଠନ୍ତି ରାଜସା, ଯେଉଁମାନେ ରଜଗୁଣ ପ୍ରଭାବରେ ଯେଉଁ ବିଭିନ୍ନ ଯଜ୍ଞ ଦାନ ତପସ୍ୟା କରୁଛନ୍ତି ରଜଗୁଣ ପ୍ରଭାବରେ, ସେମାନେ ସେଇ ସ୍ଥିତିରେ ରହିବେ, ମଧ୍ୟ ତିଷ୍ଠନ୍ତି ରାଜସା। ଆଉ ଯଦି ତମଗୁଣ ପ୍ରଭାବରେ ଯାହା ସବୁ ହେଉଛି ସେ କ'ଣ ହେବ ନା, ମଧ୍ୟ ଜଗନ୍ଧ ଗୁଣକୁ ତିଷ୍ଠା ଅଧ ଅଛନ୍ତି ତାମସା, ସେମାନଙ୍କର ଅଧ ମାନେ ଯେଉଁ ସ୍ଥିତିରେ ଅଛନ୍ତି ତାଙ୍କର ଅଧ ପତନ ହେଉଛି, ନିମ୍ନ ଜ୍ୱନି ପ୍ରାପ୍ତ ହେବେ ବା ନିମ୍ନ ଲୋକ ପ୍ରାପ୍ତ ହେବେ, ଏଇସବୁ ଅଧମ ଉଦ୍ଧମ ଗଛନ୍ତି ସତ୍ୟସ୍ଥା ମଧ୍ୟ କୃଷ୍ଣ ରାଜସା ଜଗନ୍ନ ଗୁଣ ପ୍ରତିଷ୍ଠା ଅଧ ଗଛନ୍ତି ତାଙ୍କ ଅଧ ମାନେ ନିମ୍ନ ଉତ୍ତମ ଗୁଣର ପ୍ରଭାବରେ ଏସବୁ। କିନ୍ତୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟ କରାଯାଏ ଓଁ ତତ୍ସତ୍ ଏଠି ନିର୍ଦ୍ଦେଶ ହଉ, ସବୁକିଛି ଯାହା କରିବେ ଯେ ଭଗବାନଙ୍କ ଉଦ୍ଦେଶ୍ୟ କରାଯିବ, ତାହେଲେ ସେଇଟା ଆଉ ତାର କର୍ମଫଳ କର୍ମଫଳ ମୁକ୍ତ ହେବ। ବ୍ରହ୍ମ ସଂହିତାରେ ବ୍ରହ୍ମା ସୂତା କହୁଛନ୍ତି ଯେ ଯେଉଁ ଇନ୍ଦ୍ର ଜସ୍ତୁନ୍ଦ୍ର ଗୋପମତେନ୍ଦ୍ର ମହୋତ୍ସ କର୍ମ ବନ୍ଧାନ ରୂପ ପ୍ରଭାତ ମହାତ୍ମତି କର୍ମାଣି ନିର୍ଦ୍ଧାତି କିନ୍ତୁ ଭକ୍ତି ଭାଜା ଗୋବିନ୍ଦ ମହାପୁରୁଷ। ଇନ୍ଦ୍ର ଇନ୍ଦ୍ର ଜଣେ କେତେବେଳେ ହେଉଛନ୍ତି ଜଣେ ଏଇ ଯେଉଁ ଯଜ୍ଞ ସବୁ ରହିଛି ଯଦି କ୍ରତୁ ସତକ୍ରତୁ ତାଙ୍କର ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ସତକ୍ରତୁ, କାରଣ ସେ ଶହେଟି ଯଜ୍ଞ କଲେ ଜଣେ ଇନ୍ଦ୍ରପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ। ସେଭଳି ଭାବରେ ଯେଉଁମାନେ ସ୍ୱଧର୍ମନିଷ୍ଠ ସତଜନ୍ମ ହିପମାନ ବିରୁଚିତା ଯେଉଁମାନେ ସ୍ୱଧର୍ମ ଆଚରଣ କରିବେ ଶହେ ଜନ୍ମ ଧରିକରି ସେମାନେ ବିରଞ୍ଚି ବ୍ରହ୍ମପଦ ପ୍ରାପ୍ତ ହେବେ। ଏଇଭଳି ଭାବରେ ଯେଉଁ ପୁଣ୍ୟକର୍ମ ଫଳ ରହିଛି ସେଇଭଳି ଭାବରେ ତାଙ୍କର ଫଳ ସେମାନେ ପ୍ରାପ୍ତ ହେବେ। କିନ୍ତୁ ଯଦି ସେମାନେ ଇନ୍ଦ୍ରଗଡ଼ ଆରମ୍ଭ ଇନ୍ଦ୍ରଗଡ଼ ଆରମ୍ଭ କରି ଗୋପ କ'ଣ ଇନ୍ଦ୍ର ଗୋପ ଛୋଟ ଛୋଟ ବର୍ଷା ଦିନ ଦେଖିବା ଛୋଟ ଛୋଟ ନାନୀ ନାନୀ ପୋକ ସବୁ ରହିଲେ ସାଧ ଭୁବନ ଇନ୍ଦ୍ର ଗୋପ ଜ୍ୟେଷ୍ଠେନ୍ଦ୍ର ଗୋପ ମତେନ୍ଦ୍ର ମହୋସ କର୍ମ କର୍ମର ଫଳ ସେମାନେ ପ୍ରାପ୍ତ ହେଉଛନ୍ତି ବନ୍ଧାନୁରୂପ ଫଳ ଭାବନାତ୍ମ କର୍ମ ଫଳ ଅନୁସାରେ ସେମାନେ ବନ୍ଧନ ହେଇକି ରହୁଛନ୍ତି ତେଣୁ କର୍ମ ନିର୍ଦ୍ଧାରିତ କିନ୍ତୁ ତ ଭକ୍ତି ଭାଜା ଯଦି ସେହିସବୁ କର୍ମ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ ତାହେଲେ ସେମାନେ କର୍ମ ଫଳରୁ ମୁକ୍ତ ହେବେ ଗୋବିନ୍ଦ ମହାପୁରୁଷ ତେଣୁ ଏଇ ଯେଉଁ ବେଦର ମନ୍ତ୍ର ରହିଛି ଓଂ ତତ୍ସତ୍ ଏହି ମନ୍ତ୍ର ଅନୁସାରେ ଏହି ମନ୍ତ୍ର ଉଚ୍ଚାରଣ କରିକି ଓଂ ତତ୍ସତ୍ ଯଦି ନିର୍ଦ୍ଦେଶ ବ୍ରାହ୍ମଣ ତ୍ରିବିଧ ସେବା ଆପୂର୍ବ ଶ୍ଳୋକରେ ସେଟା କୁହାଯାଉଛି ଯେ ବ୍ରାହ୍ମଣ ସ୍ଥାନ ବେଦାସ ଯଜ୍ଞାସ ଗୀତା ପୁରା ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ଉଦ୍ଦେଶ୍ୟରେ ସବୁ ଭାବ କାର୍ଯ୍ୟ କରୁଛନ୍ତି ସେମାନେ ଭଗବତ ଧାମ ଯାଆନ୍ତି ଯେଉଁ କହିଲେ ଭଗବତ ଗୀତା ଭଗବାନ କହୁଛନ୍ତି ଯେ ଯାଆନ୍ତି ଦେବତା ଦେବା ଯେଉଁମାନେ ଦେବତାମାନଙ୍କର ପୂଜା କରିବେ ସେମାନେ ଦେବଲୋକକୁ ଯିବେ ପିତୃଣୀ ଯାଆନ୍ତି ପିତୃପ୍ରତା ଯେଉଁମାନେ ପିତୃପୁରୁଷଙ୍କୁ ପୂଜା କରୁଛନ୍ତି ଆମର ଯେଉଁ ଶ୍ରାଦ୍ଧ ଇତ୍ୟାଦି ହେଉଛି ପିତୃପୁରୁଷଙ୍କର ଉଦ୍ଦେଶ୍ୟରେ ପିଣ୍ଡ ପାଣି ଦିଆଯାଉଛି ତାଙ୍କର ଯେଉଁମାନେ ପୂଜା କରୁଛନ୍ତି ସେମାନେ ପିତୃଲୋକକୁ ଯିବେ ପିତୃଣୀ ଯାଆନ୍ତି ପିତୃପ୍ରତା ଭୂତାଣୀ ଯାଆନ୍ତି ଭୂତେଜିଆ ଯେଉଁମାନେ ଭୂତ ପ୍ରତି ପୂଜା କରୁଛନ୍ତି ସେମାନେ ମଧ୍ୟ ସେଇ ଲୋକଙ୍କୁ ପ୍ରାର୍ଥନା ହେବେ ଏବଂ ଜାତି ମଜାଜି ମୋତି ମା ଯେଉଁମାନେ ମୋର ଦାଦନ କରିବେ ମୋତେ ଯେଉଁମାନେ ପୂଜା କରିବେ ସେମାନେ ମୋର ଧାମକୁ ପ୍ରାର୍ଥନା ହେବେ କେତେଜଣ କୁହନ୍ତି ଆପଣ ଯାହାକୁ ପୂଜା କରିଛନ୍ତି ସେ ସେଇ ଭଗବାନଙ୍କର ପୂଜାରେ ଲାଗୁଛି ତେଣୁ ଏଇଟାକୁ ଭଗବତରେ ମନା କରିଛି ନା ଯାହାର ପୂଜା କରିବେ ତାହେଲେ ସେ ଅନୁସାରେ ଯିବ ତମେ ଯଦି ଟିକେଟ୍ କାଟିବ କଟକ ଯିବା ପାଇଁ ତମେ କ'ଣ ପୁରୀ ଯାଇପାରିବେ କଟକ ଟିକେଟ୍ କାଟିବ ମାନେ କଟକ ଯିବ ପୁରୀ ଟିକେଟ୍ କାଟିଲେ ପୁରୀ ଯିବ ତେଣୁ ଇଏ ସବୁ ଟିକେଟ୍ ନିଜର ଘରେ ସ୍ତ୍ରୀ ଅଛନ୍ତି କିନ୍ତୁ ତଥାପି ସେ ନିଷ୍ଠା ବହୁତ ସେ ତାଙ୍କର ବହୁତ ତାଙ୍କର ଶାସ୍ତ୍ର ଜ୍ଞାନ ସବୁ ରହିଛି। ଶାସ୍ତ୍ର ଜ୍ଞାନ ଅନୁସାରେ ସେ ଚେଷ୍ଟା କଲେ ନିଜର ମନକୁ କଣ୍ଟ୍ରୋଲ କରିବା ପାଇଁ, ନିଜ ମନକୁ ନିଜ ଅଧୀନରେ ରଖିବା ପାଇଁ, କିନ୍ତୁ ସେ ରଖିପାରିଲେ। ସେ ବିଶ୍ୱବିଦ୍ୟା ସବୁବେଳେ ସେ ବିଷୟ କଥା ଚିନ୍ତା କଲେ। ତେଣୁ ଏମିତି ଅବସ୍ଥା ହେଲା, ତାଙ୍କର ପିତା ମାତା ସବୁ ସବୁ ତ୍ୟାଗ କରିଦେଇକି ବିଦା କରିଦେଇକି, ତାଙ୍କର ପତ୍ନୀଙ୍କୁ ମଧ୍ୟ ବିଦା କରିଦେଇକି ସେ ବେଶିଆ ପାଣି ରଖିଲେ। ଏବଂ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଜଣେ ବେଶିଆ ଶକ୍ତ ହେଲା ମାନେ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ସେ ଲିପ୍ତ ରହିଲେ। ଅନେକ ପ୍ରକାର ଆମର ମହାରାଜ କହନ୍ତି, ଗୌରବ ମହାରାଜ କହନ୍ତି, ଏତେ ପ୍ରକାର ପାପ କାର୍ଯ୍ୟ କରିଥିଲା ଯେ ଚିତ୍ରଗୁପ୍ତ ତାଙ୍କର ଆଉ କାଗଜ ନ ସରିଗଲା, ଏତେ ପାପର ବି କହିଥିଲା, ମାନେ ଏତେ ବହୁତ ପାପ କାର୍ଯ୍ୟ କରିଥିଲା। 88 ବର୍ଷ ବୟସରେ 83 ବର୍ଷ ବୟସରେ ତାର ଅନ୍ତିମ ଯେଉଁ ଦଶମ ପୁଅ ଥିଲେ, ଦଶମ ପୁଅ 83 ବର୍ଷ ବୟସରେ ଜନ୍ମଗ୍ରହଣ କରିଛି। ଏବଂ ତାଙ୍କର ଯେତେବେଳେ 88 ବର୍ଷ ହେଇଗଲା, ସେ ସାନ ପୁଅଟିର ବୟସ ହେଉଛି 5 ବର୍ଷ, ସେ ପାଖରେ ବସି ଖେଳୁଛି, ତାଙ୍କର ସମୟ ହେଇଗଲା, ମୃତ୍ୟୁ ସମୟ ଆସିଗଲା। ତେଣୁ ଯମରାଜଙ୍କର 3 ଜଣ ଦୂତ ଆସି ପହଞ୍ଚିଗଲେ, କାୟ ମନ ବାକ୍ୟ 3 ଭାଗରେ ଆମେ ପାପ କାର୍ଯ୍ୟ କରୁଛେ ବା ଯେକୌଣସି କାର୍ଯ୍ୟ କରୁଛେ 3 ଭାଗରେ କରୁଛେ, ଶରୀର ଦ୍ୱାରା କରାହେଉଛି, ମନ ଦ୍ୱାରା କରାହେଉଛି ଏବଂ ବାକ୍ୟ ଦ୍ୱାରା ମଧ୍ୟ କରାଯାଉଛି। ତେଣୁ 3 ଜଣ ଯମଦୂତ ଆସି ପହଞ୍ଚିଗଲେ ତାକୁ ନେବା ପାଇଁ। ତେଣୁ ଯମଦୂତଙ୍କର ଯେଉଁ ବିକଟାଳ ରୂପ ରହିଛି, ସେ ରୂପକୁ ଦେଖି କିଏ କରିଗଲା କହିଥିଲେ, ହଜାର 88 ବର୍ଷ ବୟସ। ତେଣୁ କିନ୍ତୁ ସ୍ୱଳ୍ପମପ୍ୟାସ ଧର୍ମ ଅତି ଅଳ୍ପ କିଛି ଧର୍ମର କରିଛି ମାନେ ପ୍ରାୟତଃ ମହତ୍ଵ ଭୟା ତାକୁ ବଡ଼ ବହୁତ ବଡ଼ ବିପଦୃଷ୍ଟ ଅଟେ। ତେଣୁ ସେ ଭଗବାନଙ୍କ ସେବା କରିଛନ୍ତି, ତେଣୁ ସେହି ସମୟରେ ତାର ପୁତ୍ର ନାମ ଯେଉଁ ରଖାଇଛି ନାରାୟଣ, ସାନ ପୁତ୍ର ନାମ ରଖାଇଛି ନାରାୟଣ। ତେଣୁ ସେହି ସମୟରେ ଯେଉଁ ଆମେ ଭୟ କରିକିରି ସେ ପୁଅକୁ ଡାକିଛି ନାରାୟଣ। ତେଣୁ ଏଇ ଯେଉଁ ନାରାୟଣ ନାମରେ ଉଚ୍ଚାରଣ ହେଇଗଲା, ଇଏ ହେଉଛି ଜୀବନର ଶ୍ରେଷ୍ଠ ସିଦ୍ଧି। ଭାଗବତରେ ମନା କରାଯାଇଛି ଯେ ଏତାବାନ ଶାନ୍ତି ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମଲାଭ ପରପୁଂସା ମନ୍ତ୍ରୀ ନାରାୟଣ ସ୍ମୃତି। ଯିଏ ଯେଉଁ ସାଂଖ୍ୟ ଯୋଗ ଅଭ୍ୟାନ କରନ୍ତୁ ବା ସାଂଖ୍ୟ ଯୋଗ ଅନ୍ୱେଷଣ କରନ୍ତୁ ବା ସ୍ୱଧର୍ମ ପାଳନ କରନ୍ତୁ ବା ନିଷ୍ଠା ସହିତ ଯେତେ ଯାହା ସବୁ ରହିଛି ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରନ୍ତୁ, କିନ୍ତୁ ଜନ୍ମଲାଭ ପରପୁଂସା ମନୁଷ୍ୟର ଶ୍ରେଷ୍ଠ ଲାଭ କେଉଁଟା? ମନୁଷ୍ୟ ଜନ୍ମର ଯେଉଁ ଲାଭ ଅଛି ଶ୍ରେଷ୍ଠ ଲାଭ କେଉଁଟା? ନା ଅନ୍ତି ନାରାୟଣ କିନ୍ତୁ ଇଏ ଯେଉଁ ଅଜାଣର ନାମ ନେଲା ଭଗବାନଙ୍କର, ଏ ନାରାୟଣଙ୍କୁ ନାମ ନେଇଛି, ଅଶ୍ରଦ୍ଧାର ସହିତ ନେଇଛି, ଇଏ ସଦାସିତ ଭଗବାନଙ୍କ ନାମ ନେଇନି, ଅଶ୍ରଦ୍ଧାର ସହିତ ନେଇଛି। କାରଣ ମୃତ୍ୟୁ ସମୟ ନା ବହୁତ ଭୟ କଷ୍ଟଦାୟକ ସମୟ, ଭୟ କରିଦେଇଛି, ବହୁତ ଭୟରେ ମାନେ ପୁରା ଥର ଥର ତ ରହୁଛନ୍ତି, 3 ଜଣ ଦୁଃଖଟା ରୂପ ଦେଖିକିରି ଆମେ ଯଦି ଦେଖିବା ଆମର କିଏ ଯଦି ଯଦି ଗୋଟେ ମୁଣ୍ଡା ଲୋକ ଯଦି ଆସିଗଲା ଛୁରୀ ଧରିକି ଆସିଗଲା ତାର ଆଉ କିଛି କୁଣ୍ଡା କରିବା, ସେଭଳି ଭାବରେ ଜମଦୂତ 3 ଜଣ ଆସିଛନ୍ତି, କାଟର ବିକଟାଳକୁ ସବୁ ଧରିଛନ୍ତି, ଅସ୍ତ୍ରଶସ୍ତ୍ର ସବୁ ଧରିଛନ୍ତି ଏବଂ ତାର ପ୍ରାଣ ନେବା ପାଇଁ ପାସ ପକାଇ ଦେଇଛନ୍ତି, ଜମ ପାସ ପକାଇ ଦେଇଛନ୍ତି, ତେଣୁ କେତେ ଭୟ ହେଉଛି, ତେଣୁ ଅସଧା ଷଷ୍ଠ ସମୟ ଦ୍ୱିତୀୟ ଅଧ୍ୟାୟରେ ଅନ୍ତିମ ଶ୍ଳୋକ ସେଟା ସୁରଦେବ ଗୋସ୍ୱାମୀ କହୁଛନ୍ତି, ଏ ନାମ ମହାତ୍ମା କହୁଛନ୍ତି ଯେ ମ୍ରିୟମାଣ ହରେଣାମ ଗୃହଣ ପୁତ୍ର ପ୍ରଚାରିତ ଅଜାମଳୋପ୍ୟ ରାଧାମ କିମୁତ ଶ୍ରଦ୍ଧା ଗୁଣ ମ୍ରିୟମାଣ ମୃତ୍ୟୁମୁଖ ହେଇଯାଇଛି ନା, ମୃତ୍ୟୁମୁଖରେ ବହୁତ କଷ୍ଟରେ ବହୁତ କଷ୍ଟ ଭୟଭୀତ ରହିକରି ମ୍ରିୟମାଣ ହରେଣାମ, କିନ୍ତୁ ଭଗବାନ ହରିଙ୍କର ନାରାୟଣଙ୍କର ନାମ ନେଇଯାଇଛି ହରେଣାମ, କିନ୍ତୁ ଯେଉଁ ଗୁଣନ ବା ଉଚ୍ଚାରଣ କରିଛି କିଭଳି ଉଚ୍ଚାରଣ କରିଛି ନା ପୁତ୍ର ପ୍ରଚାରିତ ପୁଅକୁ ରକ୍ଷା କରି ନାମ ନେଇଛି, ତେଣୁ ମ୍ରିୟମାଣ ହରେଣାମ ଗୁଣନ ପୁତ୍ର ପ୍ରଚାରିତ ଅଜାମୁଲୋପୀ, ଅଜାମୁଲୋପୀ ଶବ୍ଦ କାହିଁକି ବ୍ୟବହାର କରାଗଲା ନା, ବିରାଟ ପ୍ରଖ୍ୟାତ ପାପୀ ବ୍ୟକ୍ତି ଅଜାମୁଲୋପୀ ଅପି ଶବ୍ଦ ବ୍ୟବହାର କରାଗଲା, ବିରାଟ ପାପୀ ତାର ଲିଷ୍ଟ ଅନେଣ୍ଡିଂ ଲିଷ୍ଟ ରହିଛି ଏତେ ପଟ ପାଠ ରହିଛି, କିନ୍ତୁ ତଥାପି ଏ ଚାରୋଟି ଅସୁବିଧା ସତ୍ତ୍ୱେ ସେ ଅଗାଧ ଧାମ ଭଗବାନଙ୍କ ଧାମ ପ୍ରାପ୍ତ ହେବେ, କିମୁ ତ ଶ୍ରଦ୍ଧା ହେବ ନା, ଆଉ ଯେମାନେ ଶ୍ରଦ୍ଧା ସହିତ ଭଗବାନଙ୍କ ନାମ ନେବେ ତାଙ୍କ କଥା କ'ଣ କହିବ, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ମ୍ରିୟମାଣ ମୃତ୍ୟୁ ମୁଖରେ ପଡ଼ିଛି, ଚାରୋଟି ଅସୁବିଧା ଅଜାମଳରେ ଥିଲା, ଆମର ଆଚାର୍ଯ୍ୟମାନେ ଟୀକା କରିଛନ୍ତି, ମ୍ରିୟମାଣ କହିଲେ ମୃତ୍ୟୁ ମୁଖରେ ପଡ଼ିଥିଲେ ଅଶ୍ରଦ୍ଧାର୍ଷିତ ଭଗବାନଙ୍କ ନାମ ନେଇ ଅଶ୍ରଦ୍ଧାର୍ଷିତ ନାମ ନେଇଛି, ଏବଂ ଗୃହଣ ପୁତ୍ର ପ୍ରଚାରିତ ଭଗବାନଙ୍କ ନାମ ନେଇଛି କିଭଳି ନାମ ନେଇଛି ନା, ସିଏ ହେଉଛି ତା କୁହନ୍ତି ନାମ ଭାଷ, ନାମର ବିଭିନ୍ନ ପ୍ରକାର ସ୍ତର ଅଛି, ଶୁଦ୍ଧ ନାମ ଅପରାଧଯୁକ୍ତ ନାମ ନାମ ଭାଷ ଏସବୁ ବିଭିନ୍ନ ପ୍ରକାର ସ୍ତର ରହିଛି, ତେଣୁ ଇଏ ଯେଉଁ ନାମ ନେଲେ ସିଏ କି ନାମ ନା ନାମ ଭାଷ, କି ନାମ ଭାଷ ଚାରି ପ୍ରକାର ନାମ ଭାଷ ରହିଛି, ସାଙ୍କେତ୍ୟ ପାରିହାସ୍ୟ ସ୍ତୋଭ ଡେଡ଼ବା ବୈକୁଣ୍ଠ ନାମ ଗ୍ରହଣ ଅଶିଷ ଆରମ୍ଭ ବିଧୁ, ଏ ଚାରି ପ୍ରକାର ନାମ ଭାଷ ରହିଛି, ଅଜାଣ ନାମ ଭାଷ ନେଲେ କି ନାମ ଭାଷ ନା ସାଙ୍କେତ୍ୟ, ପୁଅକୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେଇଛି, ନାମ ହେଉଛି ତାର କିଭଳି ନା, ଯେମିତି ଆପଣଙ୍କର ସକାଳ ଛଅଟା ବେଳେ ସୂର୍ଯ୍ୟ ଉଦୟ ହେଉଛନ୍ତି, କିନ୍ତୁ ଛଅଟା ପୂର୍ବରୁ ପାଞ୍ଚଟା ବେଳେ ସବୁ ଆଲୋକ ଆସିଯାଉଥିବ, ଏଇଟା ହେଉଛି ଯେମିତି ସୂର୍ଯ୍ୟ ଉଦୟ ପୂର୍ବରୁ ଯେମିତି ଆଲୋକ ଆସିଯାଉଛି ସେଇଭଳିଆ ଶୁଦ୍ଧ ନାମ ଉଦୟ ହେବା ପୂର୍ବରୁ ଯେଉଁ ସ୍ତର ଆସେ ସେଇଟା ନାମ ଭାଷା ସ୍ତର ବୋଲି କୁହାଯାଉଛି, ତେଣୁ ଅଜାମିଳ ଭଗବାନଙ୍କୁ ଭଗବାନ ସିଧାସଳଖ ଭଗବାନଙ୍କୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେଇନି, ପୁଅକୁ ଲକ୍ଷ୍ୟ କରି ସାଙ୍କେତ୍ୟ ଭାବରେ ନାମ ଭାଷା ସ୍ତର ନିର୍ମାଣ ହେଲେ ନା ଗୃହଣ ପୁତ୍ର ପଚାର ଅଜାମିଳ ବି ଅଜାମିଳ କହିଲେ ଏତେ ପାପ କାର୍ଯ୍ୟରେ ଗତ ରହିଛି ସେ ଭଗବାନଙ୍କ ନାମ ନେଇଛି ନିର୍ମାଣ, ଏବଂ ନିର୍ମାଣ ହେଲେ ନା ଗୃହଣ ପୁତ୍ର ପଚାରିତ ଅଜାମିଳ ବି ଅଗାଧାମ ସୀମିତ ଶ୍ରଦ୍ଧା ଏବଂ ଯେଉଁମାନେ ଏହିସବୁ ଚାରିଟା ଅସୁବିଧା ସତ୍ତ୍ୱେ ସେ ଭଗବାନଙ୍କ ଧାମ ପ୍ରାପ୍ତ ହେବେ, ଆଉ ଯେଉଁମାନେ ଭଗବାନଙ୍କର ନାମ ନେବେ ମ୍ରିୟମାଣ, ଆମେ ଯେଉଁମାନେ ଆମେ ମୃତ୍ୟୁମୁଖରେ ନାହିଁ ନା ବର୍ତ୍ତମାନ, ଆମେ ଜୀବନ୍ତ ଅବସ୍ଥାରେ ଅଛ ବର୍ତ୍ତମାନ, ଆମର ଜୀବନ ଅଛି, ଆମେ ଜୀବନ ଥାଇକି ଯଦି ଆମେ ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ହେବ, ସେ ମ୍ରିୟମାଣ ମୃତ୍ୟୁମୁଖରେ ପଡ଼ିକି ଭଗବାନଙ୍କ ନାମ ନେଇକି ଏତେ ଏଇଭଳି ଭାବରେ ଫଳ ପ୍ରାପ୍ତ ହେଲେ, ଆମେ ଯେଉଁମାନେ ଜୀବିତ ଅବସ୍ଥାରେ ଅଛୁ ଆମେ ଯଦି ଭଗବାନଙ୍କ ନାମ ନେବା କ'ଣ ଫଳ ପ୍ରାପ୍ତ ହେବ, ହରେ ନାମ ଯେଉଁ ରହିଛି ଭଗବାନଙ୍କ ନାମ ନେଇଛି ଗୁଣନ ପୁତ୍ର ପଚାରିତମ ପୁଅକୁ ଲକ୍ଷ୍ୟ କରି ସେ ଭଗବାନଙ୍କ ନାମ ନେଇଛନ୍ତି, ଆମେ ଯଦି ସିଧାସଳଖ ଭଗବାନଙ୍କ ନାମ ନେବା ତାହେଲେ ଆମେ କ'ଣ ଫଳ ପାଇବା, ବିଷ୍ଣୁ ଚତୁର୍ଥ ଭାଷାରେ କହୁଛନ୍ତି, ଏବଂ ଅଜାମିଳୋପୀ ଅଜାମିଳ କହିଲେ ବହୁତ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଛି ସେ ଭଗବାନଙ୍କ ନାମ ନେଇଛି, ଯଦି ଆମେ ପାପ କର୍ମର ପ୍ରତିକାର ମୁକ୍ତ ହେଇକିରି ପାପ କାର୍ଯ୍ୟରୁ ନିବୃତ୍ତ ହେଇକିରି ଯଦି ଭଗବାନଙ୍କ ନାମ ନେବା ତାହେଲେ ତାହା କ'ଣ ପ୍ରକାର, ତେଣୁ ଅଶ୍ରଦ୍ଧାର ସହିତ ସେ ଭଗବାନଙ୍କ ନାମକୁ ଶ୍ରଦ୍ଧାର ସହିତ ନେଇନି ଅଶ୍ରଦ୍ଧାର ସହିତ ନାମ ନେଇଛି, ତେଣୁ ଯଦି ଶ୍ରଦ୍ଧା ସହିତ ଜୀବିତ ଅବସ୍ଥାରେ ଭଗବାନ ସଦାସଳଖ ଲକ୍ଷ୍ୟ କରିକିରି ଏବଂ ପାପ କର୍ମର ପ୍ରତି ପାପ କାର୍ଯ୍ୟରୁ ନିବୃତ୍ତ ହେଇକି ଯଦି ଭଗବାନଙ୍କ ନାମ ନେବା ତାହେଲେ ତା କ'ଣ କ'ଣ, ଏ ଚାରୋଟି ଅସୁବିଧା ଥାଇକି ମଧ୍ୟ ଅଜାଣ ଭଗବାନ ଧାମ ପ୍ରାପ୍ତ ହେବ, ତେଣୁ ଏଇସବୁ ଯେଉଁ ରହିଛି ବିଭିନ୍ନ ଯଜ୍ଞ ହଉ ବା ଦାନ ହଉ ବା ତପସ୍ୟା ହଉ, ଏଇ ଯଦି ଓଂ ତତ୍ସତ୍ ଇତି ନିର୍ଦ୍ଦେଶ ତସ୍ମାତ୍ ଓଂ ଇତି ଉଦାହରଣ, ତେଣୁ ଓଂ ବିଷୟ ପ୍ରଥମେ କହୁଛନ୍ତି, ଏ ତିନୋଟି ଶବ୍ଦ ଯେଉଁ ବ୍ୟବହାର କରାଗଲା ଓଂ ତତ୍ସତ୍, ଏଇ ବୈଦିକ ଶବ୍ଦ ବୈଦିକ ମନ୍ତ୍ର ରହିଛି ଓଂ ତତ୍ସତ୍, ତେଣୁ ଯେଉଁମାନେ ତସ୍ମାତ୍ ଓଂ ଇତି ଉଦାହରଣ ଓଂ ଉଚ୍ଚାରଣ କରି ଯେଉଁ ସବୁ କାର୍ଯ୍ୟ କରିବେ ଯଜ୍ଞ କରନ୍ତୁ ବା ଦାନ କରନ୍ତୁ ବା ତପ କରନ୍ତୁ ବା କ୍ରିୟା କରନ୍ତୁ, ଏସବୁ କ୍ରିୟାରେ ଯାଉଛି। ଯଜ୍ଞ ଗୋଟେ କ୍ରିୟା, ଦାନ ଗୋଟେ କ୍ରିୟା, ତପସ୍ୟା ଗୋଟେ କ୍ରିୟା। ଯଜ୍ଞଧାନ ତପସ୍ୟାରେ ଭଗବାନ କହିଲେ ନା ଏ ସପ୍ତଶ୍ରଦ୍ଧାରେ, ଆହାର ମଧ୍ୟ ବିଷୟରେ କହିବା ହେଉଛି, ଏ ଚାରୋଟି ବିଷୟରେ କହିଛି ସପ୍ତଶ୍ରଦ୍ଧାରେ। ତେଣୁ ଆମେ ଭଗବାନଙ୍କୁ ଯେତେବେଳେ ଅଧ୍ୟୟନ କରୁଛେ, ଓମ୍ ଭଗବତୀ ବାସୁଦେବ ଓମ୍ କହୁଛି, ଓମ୍ ତେଣୁ ଇଏ କହିଲେ ଆମେ ଯେଉଁ ହଁ କହୁଛେ, ହଁ କହୁଛେ ସେଠି ଓମ୍, ସେଇଟା ହେଉଛି ଓମ୍ ହେଉଛି ହଁ। ଯେତେବେଳେ ଭଗବାନ ପଠେଇଲେ ମାୟାଦେବୀକୁ, ପଠେଇଲେ ତମେ ଯାଅ, ଯେ ଯୋଗମାୟା ପଠେଇଲେ ତମେ ଯାଅ, ଯାଇକିରି ଯୋଗମାୟା ମହାମାୟା ମିଶିକିରି କାର୍ଯ୍ୟ କରୁଛନ୍ତି ସେଠି, ଯେ ଯାଇକି ତମେ ଦେବତୀଙ୍କ ଗର୍ଭରେ ଯେଉଁ ସପ୍ତମ ଗର୍ଭ ରହିଛନ୍ତି ଭଗବାନ କିଏ ବଳରାମ ରହିଛନ୍ତି, ଆମକୁ ଦେବ ରହିଛନ୍ତି, ତେଣୁ ତାଙ୍କୁ ନେଇକି ତମେ ରୋହିଣୀଙ୍କ ଗର୍ଭକୁ ସ୍ଥାନାନ୍ତରିତ କର। ତେଣୁ ଭଗବାନଙ୍କ ଗୋଟେ ନାମ ହେଲା ସଂକର୍ଷଣ, ସେ ଦେବତୀ ଗର୍ଭକୁ ଆକର୍ଷଣ କରିକିରି ରୋହିଣୀଙ୍କ ଗର୍ଭରେ ସ୍ଥାପିତ କରିଛନ୍ତି। ତେଣୁ ମାୟାଦେବୀ ଯେଉଁ କହିଲେ, ମାୟାଦେବୀ ସେ ଓମ୍ କରିକିରି ଗଲେ, ଆଜ୍ଞା ଆମେ ଯେଉଁ ଆଜ୍ଞା କହୁଛୁ ଓମ୍, ସେଟା ହେଉଛି ଓମ୍। ତେଣୁ ଏଇ ଯେଉଁ ତସ୍ମାତ୍ ଓମ୍ କିନ୍ତୁ ଦାହ ଓମ୍ କହିଥିଲେ ବୈଦିକ ମାତ୍ର ହେଉଛି, ସବୁକିଛି ଓମ୍ର ଆଗ ହେଉଛି। ଆମେ ଯେଉଁ ଅଧ୍ୟୟନ ବେଦ ଅଧ୍ୟୟନ କରୁଛେ, ବା ଗୀତା ଭାଗବତ ଅଧ୍ୟୟନ କରୁଛେ, ଓମ୍ ନାମ ଭଗବତ ବାସୁଦେବା ଓମ୍ କହୁଛେ, ଖାଲି ନାମ ଭଗବତ ବାସୁଦେବା କହିଲେ ହେବ, କିନ୍ତୁ ଓମ୍ ଦେବୀ ଶବ୍ଦ ପାଉ, କାହିଁକି ଓମ୍ଟା ହେଉଛି ବୈଦିକ ମାତ୍ର। ଏ ପ୍ରଥମ ତେଣୁ ଦଶମାଙ୍କ ଉଦାହରଣ ଯଜ୍ଞ ଦାନ ପ୍ରକ୍ରିୟା ପ୍ରବର୍ତ୍ତନ୍ତେ ବିଧାନତା ସଚେତନ ବ୍ରହ୍ମବାଦିନା, ଯେମାନେ ବ୍ରହ୍ମବାଦୀ, ଯେଉଁମାନେ ଭଗବାନଙ୍କୁ ଜାଣନ୍ତି, ତେଣୁ ସେମାନେ ଏହିଭଳି ଭାବରେ ସବୁକିଛି ଭଗବାନଙ୍କୁ ଉଦ୍ଦେଶ୍ୟରେ କରନ୍ତି। ଯେଉଁ ଯଜ୍ଞ କରନ୍ତୁ, ଦାନ କରନ୍ତୁ, ତପସ୍ୟା କରନ୍ତୁ, ସବୁକିଛି ଭଗବାନଙ୍କୁ ଉଦ୍ଦେଶ୍ୟ କରନ୍ତି। ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ନ ହେବ, ତାହେଲେ ଯଜ୍ଞତା କର୍ମ ନେତ୍ର ଲୋକୟମ କର୍ମବନ୍ଧନ ତଦାର୍ଥ କର୍ମ କମିଟି ମୁକ୍ତ ସମୟ ସମାନ। ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ନ ହେଲା, ତାହେଲେ ଆମକୁ ଯଜ୍ଞ କରନ୍ତୁ, ଦାନ କରନ୍ତୁ, ତାପରେ ତପସ୍ୟା କରନ୍ତୁ। ଆମର ନାରଦମୁନି କହୁଛନ୍ତି, ନାରଦମୁନି ସେଟା କହୁଛନ୍ତି ଯେ ଆରାଧିତ ଯଦି ହରି ତପସ୍ୟା ତଥା କି ନାରାଧିତ ଯଦି ହରି ତପସ୍ୟା ତଥା କି, ଯଦି ଭଗବାନଙ୍କର ଆରାଧନା ହେଉଛି ତାହେଲେ ତପସ୍ୟାର କ'ଣ ଆବଶ୍ୟକତା ଅଛି, କିନ୍ତୁ ଯଦି ଭଗବାନଙ୍କର ଆରାଧନା ହେଉନି ସେ ତପସ୍ୟାର କ'ଣ ମୂଲ୍ୟ ଅଛି। ଅନ୍ତରରେ ଯଦି ହରି ତପସ୍ୟା ତଥା କି, ଯଦି ଅନ୍ତରରେ ଏବଂ ବାହାରେ ତମେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ତାହେଲେ ତପସ୍ୟାର କ'ଣ ମୂଲ୍ୟ ଅଛି। ନା ଅନ୍ତର ବହି ଯଦି ହରି ତପସ୍ୟା ତଥା କି, ଯଦି ଅନ୍ତରରେ ନେଇକି ବାହାରେ ଭଗବାନ ଦେଖିବା ନାହିଁ ତାହେଲେ ସେ ତପସ୍ୟାର ମୂଲ୍ୟ କ'ଣ। ନାରଦମୁନି ଏଇଭଳି ଭାବରେ କେଉଁଥିରେ କହିଛନ୍ତି ମାନଙ୍କୁ ଶାସ୍ତ୍ର କର୍ଣ୍ଣାଟକ। ତେଣୁ ବ୍ରହ୍ମବାଦୀ ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନେ ଯାହା କରନ୍ତି, ଯାହା କରନ୍ତି, ଆମର ପ୍ରଭୁରାଜ ସୁନ୍ଦର ବର୍ଣ୍ଣନା କରିଛନ୍ତି ଶ୍ଳୋକରେ, ଭାଗବତ ଶ୍ଳୋକରେ, ଯେ କୃଷ୍ଣ କନସିୟସନେସ୍ ପର୍ସନ୍, ଯେଉଁମାନେ ଭଗବାନ ଭକ୍ତ, ତାହେଲେ ଇଟ୍ସ ଫର୍ କୃଷ୍ଣ, ସ୍ଲିପ୍ସ ଫର୍ କୃଷ୍ଣ, ୱାର୍କସ୍ ଫର୍ କୃଷ୍ଣ, whatever he does it is for Krishna। jaha se karusanti jat karosi jat asnasi jat juhosi jadasi jat tapasasi kaunteya tat purusha mana bhagavata navandhare bhagavata tur jamani krishna bhakta jaman bhakta jiva semane kon karusanti jaman bhakta jiva semane jaha karusanti sab kichi nijara indra chitre karusanti sab kichi jaha ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁକିଛି ନିଜର ଇନ୍ଦ୍ରିୟ। କିନ୍ତୁ ଯେଉଁମାନେ ମୁକ୍ତ ଯିବ ସେମାନେ ଯାହା କରନ୍ତି ସବୁକିଛି ଭଗବାନଙ୍କର ଭକ୍ତିରେ ଯାଉଛି, ଭଗବାନଙ୍କର ସେବାରେ ଯାଉଛି। ଯାହା ଆମେ କରୁଛେ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଗଲା ତାହେଲେ ସେଟା ଭକ୍ତିରେ କରା। ଯେଉଁମାନେ ମୁକ୍ତ ଯିବ ସେମାନେ ସବୁକିଛି ଭଗବାନଙ୍କ ଉଦ୍ଦେଶ୍ୟରେ କରନ୍ତି, କାରଣ ଆମର ଆମେ ଯେହେତୁ ଭଗବାନଙ୍କର ଆମେ ହେଉଛେ ଭଗବାନଙ୍କର ଅଂଶ, ଭଗବାନଙ୍କର ସେହି ହିସାବରେ ଆମର କାର୍ଯ୍ୟ ହେଉଛି, ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ସେବା କରିବା। ତେଣୁ ଏଇଭଳି ଭାବରେ ଯେଉଁମାନେ ପ୍ରକୃତରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ନିଜର ସ୍ଥିତି ଜାଣନ୍ତି, ତେଣୁ ସେମାନେ ବ୍ରହ୍ମବାଦୀ କହନ୍ତି, ସେମାନେ ହେଉଛନ୍ତି ବ୍ରହ୍ମବାଦୀ, ବ୍ରହ୍ମକୁ ଯେଉଁମାନେ ଜାଣନ୍ତି ବ୍ରହ୍ମବାଦୀ। ବ୍ରହ୍ମ ହେଉଛି ଯେଉଁ ଜଗତୀୟ ସମ୍ବନ୍ଧୀୟ ଜ୍ଞାନର ପ୍ରାଥମିକ ନଲେଜ୍ ବା ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମଜ୍ଞାନ। ତାର ଉଦ୍ୟୋଗ ଯେଉଁମାନେ ଯିବେ ପରମାତ୍ମାବାଦୀ, ପରମାତ୍ମା ସମସ୍ତ ଜ୍ଞାନ ସମସ୍ତ ଅତ୍ୟବି, ତାର ଅର୍ଥ କଲେ ଭଗବାନଙ୍କ ସମସ୍ତ ଜ୍ଞାନ ଅତ୍ୟବି ଭଗବତୀ ତତ୍ତ୍ୱ ବିଦସ୍ତତ୍ତ୍ୱମ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମା କିନ୍ତୁ ଭଗବାନଙ୍କ ଶକ୍ତି ବ୍ରହ୍ମ ତାପରେ ପରମାତ୍ମା ତାପରେ ଭଗବାନ ବ୍ରହ୍ମବାଦୀ ଆମେ କହିବା ବ୍ରାହ୍ମଣ ବ୍ରହ୍ମ ଜାଣନ୍ତି କି ବ୍ରାହ୍ମଣ ଯେଉଁମାନେ ଆମକୁ ବ୍ରହ୍ମକୁ ଜାଣନ୍ତି ସେମାନେ ବ୍ରାହ୍ମଣ ବୋଲି କୁହାଯାଏ ବ୍ରହ୍ମ ଉପରେ ଯେଉଁମାନେ ପରମାତ୍ମାକୁ ଜାଣନ୍ତି ସେମାନଙ୍କୁ ଯୋଗୀ କୁହାଯିବ ଏବଂ ପରମାତ୍ମା ଉପରେ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ସେମାନଙ୍କୁ ଭକ୍ତ କୁହାଯିବ ଏସବୁ ବିଭିନ୍ନ ସ୍ତର ରହିଛି ତେଣୁ ଯେଉଁମାନେ ବ୍ରହ୍ମବାଦୀ ଅନ୍ତତଃ ପକ୍ଷେ ବ୍ରହ୍ମ ଜ୍ଞାନ ସେମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଯଜ୍ଞ ଦାନ ତପସ୍ୟା ଯାହା କରେ ଓ କିଛି ଉଦାହରଣ ଓ ଉଚ୍ଚାରଣ କରି ଶିଶୁ କରେ ଯଜ୍ଞଦାନ ପ୍ରକ୍ରିୟା ପ୍ରବର୍ତ୍ତନ୍ତି ବିଧାନ ଏ ବିଧାନ ସବୁ ରହିଛି ଶାସ୍ତ୍ରରେ ସେ ବିଧାନ ରହିଛି ତେଣୁ ସାଧାରଣ ବ୍ରହ୍ମ ସବୁବେଳେ ସେମାନେ ବ୍ରହ୍ମବାଦୀ ଯେଉଁମାନେ ସେମାନେ ସବୁ କାର୍ଯ୍ୟ ଯଜ୍ଞ ବା ଦାନ ବା ତପସ୍ୟା ଯାହା କରନ୍ତି ଓମ୍ ଉଚ୍ଚାରଣ କରି ଶିଶୁ କରେ ତାପରେ ଆସିଲା ତତ୍ ଆ ପରେ ସ୍ୱରୂପ ସେଟା ବର୍ଣ୍ଣନା କରାଯାଏ ତତ୍ ଦିଏ ବର୍ଣ୍ଣନା କରାଯାଏ ସେମାନେ ତତ୍ କହିବେ ଏବଂ ତାପରେ ସତ୍ ସଦ୍ଭାବେ ସାଧୁ ଭାବେ ସଦିତ ପ୍ରଯୋଜିତ ପ୍ରଶସ୍ତି କର୍ମ ତଥା ସତ୍ସଦ ପାଠ ହୁଅନ୍ତି ଓମ୍ ତତ୍ ସତ୍ ଏଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଏହିସବୁ ଯେଉଁ ବୈଦିକ ମନ୍ତ୍ର ରହିଛି ବୈଦିକ ମନ୍ତ୍ର ଅନୁସାରେ ଯଜ୍ଞ ଯଜ୍ଞ ବା ଦାନ ବା ତପସ୍ୟା ଏସବୁ କାର୍ଯ୍ୟ ସେଇ ଅନୁସାରେ ଭଗବାନଙ୍କ ଉଦ୍ଦେଶ୍ୟ ତେଣୁ ମନ୍ତ୍ରୀ ଭଗବାନ କହିବେ ଯେଉଁମାନେ ଶ୍ରଦ୍ଧାର ସହିତ କିଛି କରିବେନି ଅଶ୍ରଦ୍ଧା ନୂତନ ଦତ୍ତମ ତପସ୍ ଦତ୍ତମ ନୂତନ ଚଦର ଅସତ୍ ଇତିଚ୍ଛେଦ ପ୍ରକୃତ ନସତ୍ୟ ନୁହେଁ ଅଶ୍ରଦ୍ଧାରେ ଯାହା କରିବେ ଯଜ୍ଞ କରନ୍ତୁ ବା ଦାନ କରନ୍ତୁ ବା ତପସ୍ୟା କରନ୍ତୁ ଏ ସେମାନେ ଅସତ୍ ଏସବୁ ଅସତ୍ ତେଣୁ ଆର ଏ ଜନ୍ମରେ ସେମାନେ ଫଳପ୍ରାପ୍ତ ହେବେନି ପରଜନ୍ମରେ ସେ ଫଳପ୍ରାପ୍ତ ହେବେ ଅଶ୍ରଦ୍ଧା ଆତ୍ମ ଦତ୍ତମ ତପସ୍ ତଥ୍ୟ ଚଦର ଅସତ୍ ଇତିଚ୍ଛେଦ ପ୍ରକୃତ ନସତ୍ୟ ନୁହେଁ ପ୍ରତ୍ୟେକ ପରଜନ୍ମରେ କି ଏ ଜନ୍ମରେ ମଧ୍ୟ ସେ ଫଳ ଅଶ୍ରଦ୍ଧାର ସହିତ ସେସବୁ କାର୍ଯ୍ୟ କରୁଛନ୍ତି ତେଣୁ ଶ୍ରଦ୍ଧାର ସହିତ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଯଜ୍ଞ ବା ଦାନ ବା ତପସ୍ୟା ଏବଂ ଭଗବାନ ଉଦ୍ଦେଶ୍ୟ କରୁଛନ୍ତି ଓମ୍ ତତ୍ସତି ତସ୍ମାତ୍ ଓମ୍ ଇତି ଉଦାହରଣ ଭଗବାନଙ୍କ ଉଦ୍ଦେଶ୍ୟ ଯଦି କରୁଛନ୍ତି ତାହେଲେ ସେମାନେ ସେମାନେ ଏଇଭଳି ଭାବରେ କାର୍ଯ୍ୟ କରନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ ସେ କାର୍ଯ୍ୟ ତେଣୁ ଭଗବାନଙ୍କ ଉଦ୍ଦେଶ୍ୟ ଯଦି କରାଯିବ ଅଳ୍ପ ସ୍ୱଳ୍ପ ଅଭ୍ୟାସ ଧର୍ମସ୍ୟ ପ୍ରାୟତଃ ମହତ୍ଵ ଭୟା ସ୍ୱଳ୍ପ ଅତି ଅଳ୍ପ ଜଣେ କିଛି ଭଗବାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି ତାହେଲେ ପ୍ରାୟତଃ ମହତ୍ଵ ଭୟା ବହୁତ ଜଣ ଦେଖିଲେ ଅଜାମ୍ବଳ ପ୍ରସାଦ ଦେଖିଲେ ଅଜାମ୍ବଳ ତେଣୁ ଆଉ ଗୋଟିଏ ସ୍ଲୋଗାନ କହିଥିବା କଥାକୁ ବିଶ୍ରାମ ଦେବା ଏଇ ଯେଉଁ ଭଗବାନଙ୍କର ଏବଂ ଭଗବାନଙ୍କ ନାମର ମହାତ୍ମ ସବୁ ରହିଛି ଭାଗବତରେ ସବୁ ସ୍କନ୍ଧରେ ପ୍ରତି ସ୍କନ୍ଧରେ ଭଗବାନଙ୍କ ନାମର ମହାତ୍ମ ରହିଛି ଆମେ ତ ଭଗବାନଙ୍କୁ ଜାଣିପାରିବାନି ନା କିନ୍ତୁ ଅନ୍ତରେ ଭଗବାନଙ୍କ ନାମ ଆମେ ନେଇପାରିବା ଆମର ଦେବତୀ ମାତା ଦେବତୀ ତାଙ୍କ ପୁଅ କପିଳ ଦେବ ଯେ ଭଗବାନଙ୍କର ଅବତାର ତାଙ୍କୁ ସେ କଥା କହୁଛନ୍ତି ଯେ ଅହୋପଚତୁରିଆ ଯୁଭାଗରେ ବର୍ତ୍ତତେ ନାମ ପୂଜ୍ୟ ଏଇ ପୁସ୍ତପସ୍ତି ଯୁ ଶାସନ ରାଜା ବ୍ରହ୍ମାନ ଚୂର୍ଣ୍ଣାନ ଗଣତି ଯେତେ ଇ ଗୋଟେ ବଡ଼ ବହୁତ ବଡ଼ ଆଶ୍ଚର୍ଯ୍ୟ କଥା ଅହୋ ସତ ବ୍ୟବହାର କରାଯାଏ ବିଶ୍ୱାଚକ୍ରେ କହୁଛନ୍ତି ସବୁ ଅତି ଆଶ୍ଚର୍ଯ୍ୟ ବି ଆଶ୍ଚର୍ଯ୍ୟ ଯେତେ ବଡ଼ ଆଶ୍ଚର୍ଯ୍ୟ ହେଲା ମୋତେ ତାଠାରୁ ମୋତେ ଇଏ ବଡ଼ ବଡ଼ ଆଶ୍ଚର୍ଯ୍ୟ ବହୁତ ବଡ଼ ଆଶ୍ଚର୍ଯ୍ୟ ମୋତେ ବଡ଼ ଆଶ୍ଚର୍ଯ୍ୟ କ'ଣ ସେ ଆଶ୍ଚର୍ଯ୍ୟ କଥା କହିଲେ କୁକୁର ହେଉଛି ଚଣ୍ଡା ଯେଉଁମାନେ କୁକୁର ମାଂସ ଖାଆନ୍ତି ସେମାନଙ୍କୁ ଚଣ୍ଡାଳ ବୋଲି କୁହାଯାଉଛି ଚଣ୍ଡାଳ କହିଲେ ଆମର ଯେଉଁ ବର୍ଣ୍ଣାଶ୍ରମ ଧର୍ମ ରହିଛି ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛି ତାଠାରୁ ନିମ୍ନସ୍ତର ଯେଉଁମାନେ ଅଛନ୍ତି ବର୍ଣ୍ଣାଶ୍ରମ ଧର୍ମ ଯେଉଁମାନେ ନୁହନ୍ତି ସେମାନଙ୍କୁ ଚଣ୍ଡାଳ ବୋଲି କୁହାଯାଉଛି ତେଣୁ ସେ ଚଣ୍ଡାଳ ବ୍ୟକ୍ତି ହେଲେ ମଧ୍ୟ ଅହୋପଚ ସୁପଚିତ ବରିଆ ଚଣ୍ଡାଳ ବ୍ୟକ୍ତି ହେଲେ ମଧ୍ୟ ସେ ଶ୍ରେଷ୍ଠ ହେଇଯାଉଛି ବରିଆ ହେଇଯାଉଛି କେଉଁମାନେ ନା ଯତ୍ ଜିହ୍ୱାଗ୍ରେ ବର୍ତ୍ତମାନ ନାମ ଦୁର୍ଭ୍ୟମ ଏ ଚାରୋଟି ଜିନିଷ ରହିଛି ଜିହ୍ୱାର ଅଗ୍ରେ ଯାହାର ଜିହ୍ୱାର ଅଗ୍ରେ ବା ଟିକେ ତାକୁ ଭଗବାନଙ୍କ ନାମ ହେଉଛି ଯେ ପୂର୍ଣ୍ଣ ଜିହ୍ୱାରେ ଭଗବାନଙ୍କ ନାମ ହେଉଛି ତାଙ୍କ କଥା ଛାଡ଼ନ୍ତି ଜିହ୍ୱାଗ୍ରେ ବର୍ତ୍ତତେ ବର୍ତ୍ତତେ କହିଲେ କିଛି ସମୟ ପାଇଁ ଭଗବାନଙ୍କ ନାମ ନେଇଛି ଯେ ସବୁବେଳେ ଭଗବାନଙ୍କ ନାମ ହେଉଛି ତାଙ୍କ କଥା ଛାଡ଼ନ୍ତି ନାମ ନାମ କହିଲେ ଏକ ବଚନରେ ଆସୁଛି ନାମ ଭଗବାନ ନାମକୁ ଗୋଟିଏ ନାମ ହରି ଗୋଟିଏ ନାମ ରହିଛି ତେଣୁ ଅହୋପାତ ସ୍ୱ ଚତୁବରିଆ ଅନ୍ତର୍ଜିଭାଗରେ ବର୍ତ୍ତମାନ ନାମ ତେବୁ ସ୍ତବସ୍ତେ ଗୁରୁ ଶାସନ ରାଜା ଜଣେ ଗୋଟିଏ ମାତ୍ର ନାମ ଗୋଟିଏ ଅଳ୍ପ ସମୟ ପାଇଁ ନେଇଛି ନେଇଛି ସେ ବୁଝିବାକୁ ପଡ଼ିବ ସେ ସମସ୍ତଙ୍କୁ ତପସା କରିସାରିଛି ଯୁହୁ ସମସ୍ତେ କିଛି ଯଜ୍ଞ ଯେଉଁ ରହିଛି ସମସ୍ତେ କିଛି ଯଜ୍ଞ କରିସାରିଛି ତେବୁ ସ୍ତବସ୍ତେ ଯୁହୁ ଶଶ୍ମୁ କହିଲେ ସମସ୍ତ ତୀର୍ଥ ଜଳରେ ସେ ସ୍ନାନ କରିସାରିଛି ଏବଂ ଆର୍ଯ୍ୟା ତେବୁ ସ୍ତବସ୍ତେ ଯୁହୁ ଶଶ୍ମୁ ଆର୍ଯ୍ୟା ସେ ହେଉଛି ପ୍ରକୃତ ରାଜ୍ୟ ବ୍ରହ୍ମାଣୁଚୁ ସମସ୍ତ ବେଦ ସେ ଅଧ୍ୟୟନ କରିସାରିଛି ଗୃହନ୍ତି ନାମ ଦେବୀ ଯେ ଭଗବାନଙ୍କର ନାମକୁ ଗୋଟିଏ ଥର ନାମ ଆଉ ଯେ ପୂର୍ଣ୍ଣ ଜୀବନରେ ଅନେକ ନାମ ଭଗବାନଙ୍କ ନାମ ନେଉଛନ୍ତି ଏବଂ ଯେଉଁମାନେ ଏହିସବୁ ନିୟମରେ ରହିକରି ଭଗବାନଙ୍କ ନାମ ନେଉଛନ୍ତି ତାହେଲେ ତାଙ୍କ କଥା କୁହନ୍ତି ତେଣୁ ଏଇଠୁ ଆମର ଶ୍ରୀମଦ ରାଧାମୋହନ ସିଂ ମହାରାଜ କହନ୍ତି ଯେ ଜଣେ ଯଦି ହାଇକୋର୍ଟର ଜଜ୍ ହେଲେ ବା ସୁପ୍ରିମକୋର୍ଟର ଜଜ୍ ଯଦି ଜଣେ ହେଇଛନ୍ତି ତାହେଲେ ତାଙ୍କୁ କହିବ କି ଇଏ ଭାରତୀୟ ସିଟିଜେନ୍ କି ଇଏ ଆଙ୍କର ଏତିକି ବୟସ ହେଇଛି କି ନାହିଁ ଆଙ୍କର ଏତିକି କ'ଣ ସାର୍ଟିଫିକେଟ୍ ପାଇଛନ୍ତି କି ନାହିଁ ଗ୍ରାଜୁଏସନ୍ ହେଇଛି କି ନାହିଁ ଲ ପାସ୍ କରିଛନ୍ତି କି ନାହିଁ ଏସବୁ କିଏ ପଚାରିବେ ତେଣୁ ସେଇଭଳିଆ ଭାବରେ ଯେଉଁମାନଙ୍କର ଭଗବାନଙ୍କର ନାମ ଆସୁଛି ପାଟିରେ ତାକୁ ବୁଝିବାକୁ ପଡ଼ିବ ଯେ ସେ ସବୁଠୁ ଶ୍ରେଷ୍ଠ ବ୍ୟକ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ଜୟ ଶ୍ରୀ ଭଗବତା କି ଜୟ ଶ୍ରୀ ଗୋପାଳନା କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହି ଗୋ ନମଃ ଜୟ ଶ୍ରୀ